ଟେଲିସ୍କୋପ୍ ଉପରେ କରିବା ଆଲୋଚନା କରିବା। ତେଣୁ ତୃତୀୟ ଅଧ୍ୟାୟ ଏଠି ସଂଜୟ କଥା କହିବେ, ଆ ପରଠୁ ସଂଜୟ ସେ କଥା କହୁଛନ୍ତି ଧୃତରାଷ୍ଟ୍ରଙ୍କୁ। ଅନ୍ତିମରେ ଧୃତରାଷ୍ଟ୍ର ଅନ୍ତିମରେ ଆଉ କିଛି କହିନାହାନ୍ତି, ଅନ୍ତିମରେ ସଂଜୟ ପାଞ୍ଚଟି ଶ୍ଳୋକ କହିବେ। ତେଣୁ ଏହିଭଳି ଭାବରେ ଭଗବତ ଗୀତାର 700 ଶ୍ଳୋକ ଆମେ ପାଠ କରିବା। ତେଣୁ ଏହି ପ୍ରଶ୍ନ ପଚାରିଥିଲେ ଦୁର୍ଯ୍ୟୋଧନଙ୍କର ପିତା ଧୃତରାଷ୍ଟ୍ର ମହାରାଜ। ସେ ସନ୍ଦେହ ଥିଲେ ଯେ କାଳେ ଧର୍ମକ୍ଷେତ୍ର ପ୍ରଭାବରେ ତାଙ୍କ ପୁତ୍ରମାନେ ସନ୍ଧି କରିପାରନ୍ତି, ପାଣ୍ଡବମାନେ ସବୁ ସନ୍ଧି କରିପାରନ୍ତି, ସେଇଟା ଭୟ କରୁଥିଲେ। କାରଣ ସେ ଚାହୁଁଥିଲେ ପୁଣି ସନ୍ଧି ହେଲେ ପୁଣି ସେଇ ଅବସ୍ଥା ହେବ, ଯେମିତି ସବୁବେଳେ କୌରବମାନେ ପାଣ୍ଡବମାନଙ୍କ ମଧ୍ୟରେ ଲାଗିଥିଲେ ସେମିତି ସବୁ ଚାଲିବ, ମୋତେ ପୁଣି ଚକ୍ରାନ୍ତ କରିବାକୁ ପଡ଼ିବ। ଏସବୁ ସେ ମଧ୍ୟ ଚାହୁଁଥିଲେ ଗୋଟେ ସମାଧାନ, ସ୍ଥାୟୀ ସମାଧାନ। ଆମେ ସମସ୍ତେ ଚାହୁଁଛେ ଭୌତିକ ଜଗତରେ ସ୍ଥାୟୀ ସମାଧାନ, ସବୁକିଛିର ସ୍ଥାୟୀ ସମାଧାନ ଆମେ ଚାହୁଁଛେ, କିନ୍ତୁ ଭଗବାନ ଏ ଜଗତକୁ ସୃଷ୍ଟି କରିଛନ୍ତି ଅସ୍ଥାୟୀ ଜଗତ। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ, ଯେଉଁମାନେ ପ୍ରକୃତିରେ ଜାଣନ୍ତି ଭୌତିକ ଜଗତ ସ୍ଥାୟୀ ନୁହଁ ଅସ୍ଥାୟୀ, ସେମାନେ ପ୍ରକୃତିରେ ଜ୍ଞାନୀ। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କଥା କହିଛନ୍ତି, ଜ୍ଞାନ ବିଷୟ ଯେତେବେଳେ କହୁଛନ୍ତି 5 ଶ୍ଳୋକରେ ସେତେବେଳେ ଏକଥା ସେ କହିଛନ୍ତି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ। ଭୌତିକ ଜଗତ ହେଉଛି ଏଠି ଜଣେ କେହି ସ୍ଥାୟୀ ଭାବେ ରହିପାରିବେ ନାହିଁ, ଜନ୍ମ ନେବେ ଜଣେ ମୃତ୍ୟୁବରଣ କରିବେ, ଏବଂ ସେଇ ମଝି ସମୟ ଯେଉଁ ଜନ୍ମ ମୃତ୍ୟୁ ସମୟ ଭିତରେ ସେ ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେବେ, ବିଭିନ୍ନ ରୋଗଗ୍ରସ୍ତ ହେବେ ସେ। ତେଣୁ ଅନ୍ୟ ସ୍ଥାନରେ ଗୋଟେ ଭଗବତ ଗୀତାରେ କୁହାଯାଇଛି, ଦୁଃଖାଳୟ ଶାଶ୍ୱତଙ୍କ ଭଗବତ ଗୀତା 8 ଅଧ୍ୟାୟରେ ଭଗବାନ ଏକଥା କହିଛନ୍ତି, ଏ ଭୌତିକ ଜଗତ ହେଉଛି ଖାଲି ଯେ ଦୁଃଖାଳୟଟା ନୁହଁ ଅଶାଶ୍ୱତଙ୍କ, ଜଣେ ଯଦି ଚାହିଁବ ମଧ୍ୟ ଦୁଃଖରେ ରହିବା ପାଇଁ ତଥାପି ସେ ରହିପାରିବ ନାହିଁ, କାହିଁକି ନା ଏ ଭୌତିକ ଜଗତ ହେଉଛି ଅଶାଶ୍ୱତ। କିନ୍ତୁ ସମସ୍ତଙ୍କର ବ୍ୟବସ୍ଥା ହେବ କେମିତି ସ୍ଥାୟୀ ସମାଧାନ କରିବା, ସବୁ ସମସ୍ୟାର ସମାଧାନ କରିଦେଇକି ସ୍ଥାୟୀ ସମାଧାନ କରିଦେଇକି ଆମେ ଭଗବାନ ବୋଲି ଆନନ୍ଦ ରହିବା। କିନ୍ତୁ ଭଗବାନ ସେଥିପାଇଁ ଦୁଃଖ ପ୍ରଦାନ କରନ୍ତି, ଭଗବାନ ଜଣେ ଦୁଃଖ ଦେଲେ ଜଣେ ଯେତେବେଳେ ବିଦ୍ୱାନ ବ୍ୟକ୍ତି ଯେମିତି ସନାତନ ଗୋସ୍ୱାମୀ, ସିଏ ଏହି ପ୍ରଶ୍ନ ପଚାରିଛନ୍ତି ମହାପ୍ରଭୁ ଯେ କିଏ ଆମି କେନେ ଆମା କାରେ ତାପତ୍ର, ଏହା ନାହିଁ ଯେ ଆମେ କେମାନେ ହିତ ହେବା। ଯଦିଓ ସନାତନ ଗୋସ୍ୱାମୀ ବହୁତ ବିଦ୍ୱାନ ପଣ୍ଡିତ, କିନ୍ତୁ ସିଏ କହୁଛନ୍ତି ମହାପ୍ରଭୁଙ୍କୁ ଯେ ମୁଁ କିଏ ପ୍ରକୃତରେ, କିଏ ଆମେ କେନେ ଆମେ ଯାରେ ତାପତ୍ର, କାହିଁକି ତାପରେ ଆମେ ବ୍ୟବହୃତ ହେଉଛେ। ଭୌତିକ ଜଗତରେ ଯେଉଁ ତିନୋଟି ତାପ ରହିଛି, ଆଧ୍ୟାତ୍ମିକ, ଆଦି ଭୌତିକ ଏବଂ ଆଦି ଦୈବିକ, ତାପରେ ଆମେ କାହିଁକି ବ୍ୟବହୃତ ହେଉଛେ। ତେଣୁ ଯେଉଁମାନେ ପ୍ରକୃତ ଯେତେବେଳେ ଜଣଙ୍କର ଏହି ଜିଜ୍ଞାସ ହେଉଛି ତାକୁ ବୁଝିବାକୁ ପଡ଼େ, ତା'ର ମାନବ ଜନ୍ମ ଆରମ୍ଭ ହେଲା। ସେଥିପାଇଁ ଯେଉଁ ଆମର ସମସ୍ତ ବୈଦିକ ଶାସ୍ତ୍ର ରଚନା କରିସାରି ଅନ୍ତିମରେ ବ୍ୟାସରେ ବେଦାନ୍ତ ସୂତ୍ର ରଚନା କଲେ, ସେ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ କାହିଁ କହିଲେ ନା, ଯେହେତୁ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ବହୁ ଜନ୍ମ ପରେ, 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ତେଣୁ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେ ତତ୍ତ୍ୱ ଜିଜ୍ଞାସା କରିବ। ଅନ୍ୟପକ୍ଷରେ ଆମେ କହିବା ଜଣେ ତତ୍ତ୍ୱ ଜିଜ୍ଞାସା କରୁନାହିଁ ମାନେ, ଯଦିଓ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି କିନ୍ତୁ ସେ ପଶୁ। ତ ଆମର ସେ କ'ଣ ଗୌରବ ମନୁଷ୍ୟ ମହାରାଜ କହନ୍ତି, ପୁଚ୍ଛ ବିଷାଣ ବିହୀନ ପଶୁ, ମନୁଷ୍ୟକୁ ମଧ୍ୟ ପଶୁ ବୋଲି କହିଲେ ମେହା ନିଜ ସୋସାଲ ଆନିମଲ୍ ବୋଲି କୁହାଯାଉଛି। ପ୍ରକୃତରେ ପ୍ରଭାତ ମହାରାଜ ସେଭଳି ପ୍ରଶ୍ନ ପଚାରନ୍ତି, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୱିନ୍ ଏ ଡଗ୍ ଆଣ୍ଡ ଏ ହ୍ୟୁମାନ୍ ବିଙ୍ଗ, ଗୋଟେ କୁକୁର ଏବଂ ମନୁଷ୍ୟ ଭିତରେ କ'ଣ ତଫାତ୍ ରହିଛି। ଅଧିକାଂଶ ଲୋକ ସେ ପ୍ରଶ୍ନର ଉତ୍ତର ଦେଇପାରନ୍ତି ନାହିଁ। ଆମର ବର୍ଣ୍ଣନା କରାଯାଇଛି ଯେ କ'ଣ, ଆହାର ନିଦ୍ରା ଭୟ ମିଳିଥିଲାଞ୍ଚ ସାମାନ୍ୟ ଏଦର୍ ପଶୁ ବି ନାରାୟଣ, ଧର୍ମ ହିଁ ତେଷା ଅଧିକ ବିଶେଷ ଧାରଣାହୀନା ପଶୁ ବି ସମାନ। ମନୁଷ୍ୟ ଏବଂ ପଶୁମାନଙ୍କ ଭିତରେ ଆମେ ଦେଖିବା, ଯଦିଓ ମନୁଷ୍ୟ ବହୁତ ଡେଭଲପ୍ କରୁଛି, ବେଳେ ଆମେ ଚିନ୍ତା କରୁଛି ବହୁତ ଉନ୍ନତି କରୁଛି, ବହୁତ ମଲ୍ଟି ଷ୍ଟୋରେଜ୍ ବିଲ୍ଡିଂ ବନାଉଛି, ବହୁତ ଉନ୍ନତ ପ୍ରାସାଦ ବନେଇ ପାରୁଛି, ବହୁତ କ'ଣ ଦ୍ରୁତଗାମୀ ଯାନ ବନେଇ ପାରୁଛି, କିନ୍ତୁ ସେଇଟା ପ୍ରକୃତରେ ପ୍ରକୃତ ଉନ୍ନତି ସେଇଟା ନୁହେଁ, ପ୍ରକୃତ ଡେଭଲପମେଣ୍ଟ ସେଇଟା ନୁହେଁ। ପ୍ରକୃତ ଡେଭଲପମେଣ୍ଟ ହେଉଛି କେମିତି ଆମେ ଏଇ ତତ୍ତ୍ୱ ଜିଜ୍ଞାସା କରୁଛେ କି ନାହିଁ। ତେଣୁ ଏ ଯେଉଁ ଧୃତରାଷ୍ଟ୍ର ପୂର୍ବାତ୍ମାରେ କେମିତି ଜନ୍ମର ଅନ୍ତ ଥିଲେ ତା ନୁହଁ, ଧାର୍ମିକ ଦୃଷ୍ଟି ମଧ୍ୟ ସେ ଅନ୍ତ ଥିଲେ। ବହୁତ ମୁନି ଋଷିମାନେ ସବୁ ବହୁତ ତାଙ୍କ ଉପଦେଶ ଦେଇଛନ୍ତି, ବହୁତ ଉପଦେଶ ଦେଇଛନ୍ତି, ବ୍ୟାସରେ ସ୍ୱୟଂ ଦେଇଛନ୍ତି ଉପଦେଶ, କିନ୍ତୁ ସେ ଗ୍ରହଣ କରୁନାହାନ୍ତି। ତେଣୁ ସେ ଚାହୁଁଥିଲେ ଆମ ପକ୍ଷେ ଯଦି ଯୁଦ୍ଧ ହୋଇଛି, ବର୍ତ୍ତମାନ ଆମର ବିଷ୍ଣୁଦେବ ଆମ ସପକ୍ଷରେ ରହିଛନ୍ତି, ଗ୍ରହଣଯୋଗ୍ୟ ରହିଛନ୍ତି, କର୍ଣ୍ଣ ରହିଛନ୍ତି, ତେଣୁ ପାଣ୍ଡବମାନେ ଯଦି ଧ୍ୱଂସ ହେଇଯାଆନ୍ତେ ତାହେଲେ ଆମର ସ୍ଥାୟୀ ସମସ୍ୟା ସମାଧାନ ହେଇଯାଆନ୍ତା। ତେଣୁ ସେ ଏହି ପ୍ରଶ୍ନରେ ଯଦି ପଚାରିଲେ ସନ୍ଦେହ ବୁଝିପାରିବେ, ସନ୍ଦେହ ଦିବ୍ୟ ଦୃଷ୍ଟିପ୍ରାପ୍ତ ହେଇଛନ୍ତି ନା, କାହା ମନର କେଉଁ କଥା ସେ ବୁଝି ପାରୁଛନ୍ତି, ସେ ମନରେ କ'ଣ ଚିନ୍ତା କରୁଛି, ଆପଣ କ'ଣ ଚିନ୍ତା କରୁଛନ୍ତି, ଆମେ ଯେ ମୁଁ ଜାଣିନି ମୁଁ କ'ଣ ଚିନ୍ତା କରୁଛି ଆପଣ କହିପାରିବେ ନାହିଁ। କାହିଁକି ନା ଆମେ ଏଇ ଶରୀରର ଜ୍ଞାତା, ଇଦମ୍ ଶରୀରମ୍ କୌନ୍ତେୟ, ଏ ଶରୀରଟା ହେଉଛି ଆମର କ୍ଷେତ୍ର, ଏବଂ ଏତତ୍ ଯେଉଁ ବ୍ୟକ୍ତି ତାଙ୍କର ହେଉ କ୍ଷେତ୍ର ବ୍ୟକ୍ତି ତର୍ଜିତ, ଏ ଶରୀର ଉପରେ ଜାଣନ୍ତି ସେ ହେଉଛନ୍ତି କ୍ଷେତ୍ରଜ୍ଞ, କିନ୍ତୁ ଭଗବାନ ମଧ୍ୟ କ୍ଷେତ୍ରଜ୍ଞ। ଭଗବତ ଭଗବାନ କହିଲେ ନା କ୍ଷେତ୍ରଜ୍ଞ ଚାଲି ମାନବି ସର୍ବକ୍ଷେତ୍ରୀ ଭାରତ, ସବୁ ଶରୀରରେ ଭଗବାନ ରହିଛନ୍ତି, ତେଣୁ ସିଏ ମଧ୍ୟ କ୍ଷେତ୍ରଜ୍ଞ। ତେଣୁ ଆମେ କ'ଣ ଚିନ୍ତା କରୁଛେ ଭଗବାନ ଜାଣନ୍ତି। ବେଦାହାଂସନ୍ତି ତାହାନି ବର୍ତ୍ତମାନ ଆଚାର୍ଯ୍ୟ ଭବିଷ୍ୟାଣୀ ଭୂତାନି ତାହାଙ୍କୁ ବେଦନ କରିଛନ୍ତି, ଭଗବତ ସପ୍ତମ ଭଗବାନ କହିଲେ ଭଗବାନ ସବୁ ଜାଣନ୍ତି। ତେଣୁ ଭଗବାନ ସହିତ ଯେଉଁମାନଙ୍କର ସମ୍ବନ୍ଧ ଅଛି ସେମାନେ ମଧ୍ୟ ସବୁ ଜାଣିପାରନ୍ତି। ତେଣୁ ଇଏ ଦିବ୍ୟ ଦୃଷ୍ଟି ପ୍ରାପ୍ତ ହେଲେ ତେଣୁ ସେ ଜାଣିପାରିଲେ, ରାଜା ଯେଉଁ ପଚାରୁଛନ୍ତି କି ମକୃତ ସନ୍ଦେହ କ'ଣ କଲେ, ବାହାରକୁ ଗୋଟେ ଦେଖାଉଛନ୍ତି ଗୋଟେ କଥା, ଭିତରେ ଗୋଟେ କଥା ରହିଛି, ଏ କୂଟନୀତିକମାନଙ୍କର ବ୍ୟବହାର ଏହିଭଳି ଭାବରେ କୂଟନୀତି। ତେଣୁ ସେ ସନ୍ଦେହ ଜାଣିପାରିଲେ, ତେଣୁ ସଞ୍ଜୟ ତାଙ୍କୁ ଆଶ୍ୱାସନ ଦେଉଛନ୍ତି ଯେ ରାଜା ମନରେ ସେ ଭାବୁଛନ୍ତି ରାଜା ତୁମେ ଚିନ୍ତାକରଣ ସେମାନେ ସନ୍ଧି କରିବେ, ସେମାନେ ସନ୍ଧି କରିବେ ନାହିଁ। ତେଣୁ ଏଇ ପ୍ରଶ୍ନଟି ଏଇ ଉତ୍ତରଟି ଦେଉଛନ୍ତି ଯେ ସଞ୍ଜୟ ଉଆଚ ଦୃଷ୍ଟ ପାଣ୍ଡବାନିକ, ଯେତେବେଳେ ବର୍ଣ୍ଣନା କରାଯାଇଛି ଯେଉଁ ରହିଛି ଧର୍ମ ଯେଉଁ କୁରୁକ୍ଷେତ୍ରରେ ଗୋଟିଏ ପଟେ ରହିଛନ୍ତି ପାଣ୍ଡବମାନେ, ଗୋଟିଏ ପଟେ ରହିଛନ୍ତି ପୌରମାନେ ରହିଛନ୍ତି। ତେଣୁ ପାଣ୍ଡବମାନେ ଏବଂ ପୌରମାନେ ଯେଉଁ ସୈନ୍ୟ ତାଙ୍କୁ ସବୁ ସଜ୍ଜା କରିଛନ୍ତି, ବିଉଢ଼ ବୋଲି କୁହାଯାଉଛି, ବା ତାକୁ ପଜା କୁହାଯାଉଛି ବୁଝ, ବିଭିନ୍ନ ସୈନ୍ୟ ବୁଢ ସବୁ ରହିଛି, ବିଭିନ୍ନ ପ୍ରକାର ମହାଭାରତ ସବୁ ରଚନା କରାଯାଇଥିଲା, ଏସବୁ ବର୍ଣ୍ଣନା କରା ମହାଭାରତ ମଧ୍ୟ ବର୍ଣ୍ଣନା କରାଯାଇଛି, ସେ ଯେଉଁ ଯୁଦ୍ଧରେ କି କେଉଁ ପ୍ରକାର ବୁହ କ'ଣ ସବୁ ରଚନା ହୋଇଥିଲା, କିଭଳି ଭାବରେ ସେ ଯୁଦ୍ଧରେ ଏସବୁ ବୁହକୁ ଭେଦ କରାଯାଇଛି, ସେସବୁ ବର୍ଣ୍ଣନା କରାଯାଇଛି ମହାଭାରତରେ। ତେଣୁ ପାଣ୍ଡବମାନଙ୍କର ସେନାପତି ହେଉଛନ୍ତି ନା, ପାଣ୍ଡବମାନଙ୍କର ସେନାପତି ହେଉଛନ୍ତି ଧୃତରାଷ୍ଟ୍ରଙ୍କ ଏ କ'ଣ ସେମାନେ ଦ୍ରୌପଦୀଙ୍କ ପୁତ୍ର ଦୃଷ୍ଟଦ୍ୟୁମ୍ନ, ଯିଏକି ଦ୍ରୋଣାଚାର୍ଯ୍ୟଙ୍କର ଶିଷ୍ୟ, ସେ କଥା କହିବେ ଇଏ ଦୁର୍ଯ୍ୟସନ କହିବେ ଆଉ ପରେ କହିବେ ପରଶ୍ରମରେ କହିବେ। ତେଣୁ ସିଏ ପରିବର୍ତ୍ତନ ହେଉନାହାନ୍ତି, ଯିଏ 18 ଦିନ କାଳ ଯୁଦ୍ଧ ଚାଲିଲା ସିଏ ସେଇ ଦୁଷ୍ଟଧୂମ୍ୟ ସେନାପତି ହୋଇକି ରହିଲେ ଏବଂ ଅନ୍ତିମ ପର୍ଯ୍ୟନ୍ତ ସେ ରହିଥିଲେ ଦୁଷ୍ଟଧୂମ୍ୟ। ଗୋଟିଏ ଅପୁଣି ସୈନ୍ୟ ରହିଥିଲା ପାଣ୍ଡବମାନଙ୍କର, ପୌରମାନଙ୍କର ସବୁ ମୃତ୍ୟୁବରଣ କରିଥିଲେ, ପାଣ୍ଡବମାନଙ୍କର ଥିଲେ 7 ଅପୁଣି ସୈନ୍ୟ, ପୌରମାନଙ୍କର ଥିଲେ 11 ଅପୁଣି ସୈନ୍ୟ, 11 ଅପୁଣି ଅପୁଣି ଗୋଟେ ଅପୁଣି ସୈନ୍ୟ ହେଉଛି 218,700 ମାନେ ପଦାତିକ ଆଶ୍ରୟ ବଜାରୋହି ମିଶିକିରି 218,700 ଗୋଟେ ଅଗ୍ନି ସୈନ୍ୟ। ତେଣୁ ପାଣ୍ଡବମାନଙ୍କ ପାଖରେ ଥିଲା 7 ଅଗ୍ନି କମ୍ ଥିଲେ 7 ଅଗ୍ନି ସୈନ୍ୟ, ପୌରମାନଙ୍କ ପାଖରେ ଥିଲା 11 ଅଗ୍ନି ସୈନ୍ୟ। ତେଣୁ ଦୁର୍ଯ୍ୟୋଧନ ସେଟା କହିବେ ଆମର ପର୍ଯ୍ୟାପ୍ତ ସମାଗମ ବଳମ ଭୀଷ୍ମ ବିରକ୍ତ, ଆମର ବହୁତ ପର୍ଯ୍ୟାପ୍ତ ସୈନ୍ୟ ରହିଛନ୍ତି, ତାଙ୍କର ଖୁବ୍ କମ୍ ସୈନ୍ୟ, କିନ୍ତୁ ତାଙ୍କର ଭୟ ହୋଇଯାଇଛି। ତେଣୁ ଦୃଷ୍ଟଦ୍ୟୁମ୍ନ ଯେଉଁ ରହିଥିଲେ ସିଏ ଅନ୍ତିମ ପର୍ଯ୍ୟନ୍ତ ସେ ରହିଥିଲେ, ସେନାପତି ହେଇକି ରହିଥିଲେ ଏବଂ ସେମାନେ ବିଜୟ ଲାଭ କଲା ପରେ ମଧ୍ୟ ତାପରେ ତାଙ୍କର ଗୋଟିଏ ଅଗ୍ନି ସୈନ୍ୟ ଥିଲେ ଅନ୍ତିମ ଯେଉଁ 18 ଦିନରେ ଗୋଟିଏ ଅଗ୍ନି ସୈନ୍ୟ ଥିଲେ। କିନ୍ତୁ ରାତିରେ ଏମାନେ ସବୁ ବିଜୟ ଲାଭ କଲା ପରେ ସେଦିନ ରାତିରେ ଯାଇ ଆମର କିଏ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା ଯାଇ ଅଶ୍ୱତ୍ଥାମା ତାପରେ କିଏ ତାଙ୍କ ନାଁ ହେଉଛି ଅଶ୍ୱତ୍ଥାମା କୃତବର୍ମା ଏବଂ କୃପାଚାର୍ଯ୍ୟ ଏଇ ତିନି ଜଣ ବଞ୍ଚିଥିଲେ ଗୌରମାନଙ୍କୁ। ତେଣୁ ଏମାନେ ଯାଇକି ରାତାରାତି ସେମାନଙ୍କୁ ସୈନ୍ୟ ଶୋଇଛନ୍ତି, ଭଗବାନ ନେଇକି ପଳେଇ ଯାଇଥିଲେ, ପାଣ୍ଡବମାନଙ୍କୁ ପାଞ୍ଚ ଜଣ ନେଇକି ପଳେଇ ଯାଇଥିଲେ, ଏମାନେ ସବୁ ସୈନ୍ୟ ଶିବିରରେ ସବୁ ସୈନ୍ୟ କରିଥିଲେ ରାତିରେ, ସେ ରାତିରେ ଯାଇଛନ୍ତି ସବୁ ହତ୍ୟା କରିଛନ୍ତି, ସେ ରାତି ଗୋଟେ ଅକ୍ଷଣ ସୈନ୍ୟ ଥିଲେ ପାଣ୍ଡବମାନଙ୍କର, ସେଇଠି ଦୃଷ୍ଟିଦୃଷ୍ଟି କିଛି ମାରିଥିଲେ। ଯାହା ହେଉ ଏ ଯେଉଁ ସଞ୍ଜୟ କହୁଛନ୍ତି ଯେ ପାଣ୍ଡବମାନଙ୍କର ଯେଉଁ ସୈନ୍ୟ ଚାଳନା ଦେଖି ଆଙ୍କର କିନ୍ତୁ ସୈନ୍ୟ ସେନାପତି ପରିବର୍ତ୍ତନ ହେଉଛନ୍ତି। ଇଏ ଯେଉଁ ପ୍ରଥମେ ରହିଥିଲେ ଭୀଷ୍ମଦେବ, ସେ ଦଶ ଦିନ କାଳ ରହିଲେ, ଦଶ ଦିନ କାଳ ଭୀଷ୍ମଦେବ ସେନାପତି ରହିଲେ, ତାପରେ ପାଞ୍ଚ ଦିନ ହେଲେ ଦ୍ରୋଣାଚାର୍ଯ୍ୟ, ତାପରେ ଦୁଇ ଦିନ ହେଲେ କର୍ଣ୍ଣ, ତାପରେ ଗୋଟିଏ ଦିନ ହେଲେ ଶଲ୍ୟ, ଅଠର ଦିନ ଏଇଭଳି ଭାବରେ ଚାରିଥର ତାଙ୍କ ସେନାପତି ପରିବର୍ତ୍ତିତ ହୋଇଛନ୍ତି। ଏବଂ ଅନ୍ତିମରେ ମଧ୍ୟ ଯେତେବେଳେ ଦୁର୍ଯ୍ୟୋଧନ ପଡ଼ିକି ରହିଥିଲେ, ଭୀମ ତାଙ୍କୁ ଯେଉଁ ଆଘାତ କରିଥିଲେ ତାଙ୍କର ଗଦାରେ, ସେ ମୃତ୍ୟୁବରଣ କରିନଥିଲେ, କିନ୍ତୁ ସେହି ସମୟରେ ସିଏ ଇଏ ଯାଇକି ପହଞ୍ଚିଲେ, ଅଶ୍ୱତ୍ଥାମା ଯାଇକି ପହଞ୍ଚିଲେ, କହିଲେ ମୁଁ ପାଣ୍ଡବମାନଙ୍କୁ ହତ୍ୟା କରିବି, ତେଣୁ ସେ ତାଙ୍କୁ ସେନାପତି କରିଥିଲେ, ରାତାରାତି ସେ ସେନାପତି କରିଥିଲେ। କାରଣ ଦୁର୍ଯ୍ୟୋଧନ ସିଏ ଗୋଟେ ବରପ୍ରାପ୍ତ ହୋଇଥିଲେ ଯେ ସିଏ କେମିତି ତାଙ୍କ ମୃତ୍ୟୁ ହେବ, ନା ସେ ଏକ ସମୟରେ ଯେ ହର୍ଷ ଏବଂ ଶୋକ ପ୍ରାପ୍ତ ହେବେ, ମାନେ ଆନନ୍ଦିତ ହେବେ ପୁଣି ଦୁଃଖିତ ହେବେ, ତାହେଲେ ସେ ମୃତ୍ୟୁବରଣ କରିବେ। ତେଣୁ ସେ ଯେତେବେଳେ ଦେଇଥିଲେ ଅଶ୍ୱତ୍ଥାମାଙ୍କୁ ସେନାପତି କରିଥିଲେ, ଅଶ୍ୱତ୍ଥାମା ଯାଇ ରାତାରାତି ତାଙ୍କୁ ସବୁ ହତ୍ୟା କଲେ, ପାଣ୍ଡବମାନଙ୍କୁ ଅକ୍ଷଣ ଗୋଟିଏ ଅକ୍ଷଣ ସେନା ଥିଲେ ତାଙ୍କୁ ହତ୍ୟା କଲେ, ପାଣ୍ଡବ ପାଞ୍ଚ ପୁତ୍ରକୁ ହତ୍ୟା କରିକି ଆଣିଲେ, ତାଙ୍କ ମୁଣ୍ଡକୁ ଆଣିକି ଆସିଲେ। ତେଣୁ ଯେତେବେଳେ ଦୁର୍ଯ୍ୟୋଧନ ପ୍ରଦାନ କଲେ, ଦୁର୍ଯ୍ୟୋଧନ ବହୁତ ଆନନ୍ଦିତ ହୋଇଗଲେ ଯେ ପାଣ୍ଡବମାନେ ମୃତ୍ୟୁବରଣ କଲେ, କିନ୍ତୁ ତଥାପି ତାଙ୍କର ସନ୍ଦେହ ଥିଲା। ତେଣୁ ସେ ଯେତେବେଳେ ସେ ମସ୍ତକମାନଙ୍କୁ ଦେଖିଲେ, ସେ ମସ୍ତକୁ ଚିପି ଦେଲେ, ହଁ ଜାଣିଲେ କି ଆମର ଅନ୍ତିମ ଏମାନେ ଥିଲେ, ଆମେ ସମସ୍ତେ ମରିଗଲେ ନା, କୌରବ ମାନେ ମରିଗଲେ ମୃତ୍ୟୁବରଣ କଲେ, ପାଣ୍ଡବମାନଙ୍କର ଆଉ ପାଞ୍ଚ ପୁତ୍ର ମରିଗଲେ, ଆମେ ଆଉ କିଏ ରହିବେ, ଆମ ବର୍ଷରେ କିଏ ରହିବେନି, ସେଥିପାଇଁ ତାଙ୍କର ବହୁତ ଦୁଃଖ ହେଲା। ସେ ମଧ୍ୟ ତାଙ୍କୁ ଅଭିଶାପ ଦେଲେ, ଅଶ୍ୱତ୍ଥାମାଙ୍କୁ ଅଭିଶାପ ଦେଲେ, ତେଣୁ ସେ ହର୍ଷିତ ହୋଇଥିଲେ ଏବଂ ଶୋକ କଲେ, ତେଣୁ ସେ ମୃତ୍ୟୁବରଣ କଲେ। ଯାହା ହେଉ ସେଇ ବର୍ତ୍ତମାନ ଦୁର୍ଯ୍ୟୋଧନ ଦୃଷ୍ଟ ପାଣ୍ଡବାନିକମ୍, ପାଣ୍ଡବମାନଙ୍କ ଯେଉଁ ସୈନ୍ୟ ବ୍ୟୁହ ଦେଖିଛନ୍ତି, ତାକୁ ଦେଖି ୟୁଢ଼ ଦୁର୍ଯ୍ୟୋଧନ ସଦା, ତାକୁ ଦେଖି ଦୁର୍ଯ୍ୟୋଧନ କ'ଣ କଲେ ନା ଆଚାର୍ଯ୍ୟ ଉପସଙ୍ଗମ୍ୟ, ଦ୍ରୋଣାଚାର୍ଯ୍ୟଙ୍କୁ ଯାଇଛନ୍ତି, ଆଚାର୍ଯ୍ୟ ଉପସଙ୍ଗମ୍ୟ ରାଜା ବଚନ ଅବ୍ରବୀ, ସେ ରାଜା ଦୁର୍ଯ୍ୟୋଧନ ଯଦିଓ ରାଜା ହୋଇନାହାନ୍ତି, କିନ୍ତୁ ରାଜା ଭଳି ସେ କାର୍ଯ୍ୟ କରୁଛନ୍ତି, ତେଣୁ ସେ ଏଇଭଳି ଭାବରେ ବଚନ କହିଲେ, ବଚନ ଅବ୍ରବୀ ଅବ୍ରବୀତ କହିଲେ ତାଙ୍କୁ ରାଜାଙ୍କୁ ତାଙ୍କର ଗୁରୁଙ୍କୁ କହିଲେ। ତେଣୁ ଏଇଥିରୁ ଧୃତରାଷ୍ଟ୍ର ଆଶ୍ୱାସନ ପାଇଲେ ଯେ ଆଉ ସନ୍ଧି ହେବ ନାହିଁ, ଜାଣିପାରିଲେ ସନ୍ଧି ହେବ ନାହିଁ, ତେଣୁ ତାଙ୍କ ମନକୁ ଖୁସି ହେଲା, ଯାଉଛନ୍ତି ଆଉ ଭୀଷ୍ମଦେବ ଅଛନ୍ତି, ଦ୍ରୋଣାଚାର୍ଯ୍ୟ ଅଛନ୍ତି, ଏମାନେ ତାଙ୍କୁ ମାନେ ଆମକୁ ରକ୍ଷା କରିବେ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଦୁର୍ଯ୍ୟୋଧନ କିନ୍ତୁ ଭୟାତୁର ହୋଇଯାଇଛନ୍ତି, ପାଣ୍ଡବମାନଙ୍କୁ ସୈନ୍ୟମାନେ ଦେଖି ତାଙ୍କର ଯେଉଁ ବ୍ୟୁହ ରଚନା କରିଛନ୍ତି ତାକୁ ଦେଖି ସେ ଭୟ କରିଯାଇଛନ୍ତି। ତେଣୁ ବର୍ତ୍ତମାନ ସେ ତାଙ୍କର ଗୁରୁଙ୍କୁ ଯାଇ କହିବେ ଯେ ଏଇଭଳି ଭାବରେ ସବୁ ହେଉଛି, କ'ଣ ସବୁ ହେବ ବର୍ଣ୍ଣନା କରାଯିବ। ପରେ ସେ କହିବେ ସେ କଥା, ଆଉ ପରେ ଯେଉଁ କୁହାଯିବ ପଶ୍ୟତା ପାଣ୍ଡୁପୁତ୍ରାଣ ଆଚାର୍ଯ୍ୟ ମହତିଞ୍ଚମ ବ୍ୟୁଢ଼ ବିପଦ ପୁତ୍ରେଣ ତବ ଶିଷ୍ୟ ଧୀମତା, ଆଉ ପରେ ସେକେଟ କହିବେ, ହଁ ଧୀମତା କହିବାର ଉଦ୍ଦେଶ୍ୟ ହେଉଛି ସେଇଟା, ଧୀମତା କହିବାର ଉଦ୍ଦେଶ୍ୟ ହେଉଛି ଯେ ଦୁର୍ଯ୍ୟୋଧନ ଏଠି ଆଉ ଦୁର୍ଯ୍ୟୋଧନ ଉବାସ ବୋଲି କୁହାଯାଉନି, ଦୁର୍ଯ୍ୟୋଧନ ଉବାସ ବୋଲି କୁହାଯାଏ, ସଞ୍ଜୟ ଉବାସ ବୋଲି କୁହାଯାଏ, ସେ କାହିଁକି ଦୁର୍ଯ୍ୟୋଧନ ଉବାସ ବୋଲି କୁହାଗଲା ନାହିଁ, ଭୀଷ୍ମ ବ୍ୟାସଦେବ ଚାହିଁଥିଲେ ଲେଖିପାରିଥାନ୍ତେ ଦୁର୍ଯ୍ୟୋଧନ ଉପାଧି, କିନ୍ତୁ ସେ ଚାହୁଁନଥିଲେ ଲେଖିବାକୁ, କିନ୍ତୁ ତାଙ୍କ ନାଁ ଲେଖା ହିଁ ନାହିଁ। ଏଇଟା କିନ୍ତୁ ପ୍ରକୃତରେ ଦୁର୍ଯ୍ୟୋଧନ କହିଛି, ଏ ବାହାରେ ତିନି ଚାରିଟି ଶ୍ଲୋକ ସିଏ କହିବେ, ନଅଟି ଶ୍ଲୋକ ନା କେତେ ଶ୍ଲୋକ ରହିଛନ୍ତି, କେଉଁ ଯାହା କେତୋଟି ଶ୍ଲୋକ ଯେଉଁ ରହିଛି ଏଇସବୁ, ଏଗୁଡ଼ା ସବୁ ସିଏ ଦୁର୍ଯ୍ୟୋଧନ କହିଛନ୍ତି। ତାଙ୍କୁ କହିବାର ଉଦ୍ଦେଶ୍ୟ ହେଉଛି ଯେ ତବ ଶିଷ୍ୟନ ଧୀମତା, ଧୀମତା ମାନେ ଆପଣଙ୍କ ଶିଷ୍ୟ, ଦେଖନ୍ତୁ ଆପଣଙ୍କ ଶିଷ୍ୟ ହେଉଛନ୍ତି ବୁଦ୍ଧିମାନ, ମାନେ ପରୋକ୍ଷ ଭାବରେ ଦୁର୍ଯ୍ୟୋଧନ କହିବାକୁ ଚାହୁଁଛନ୍ତି ଯେ ଆପଣ ବୁଦ୍ଧି ନାହିଁ, ଆପଣଙ୍କର ଆପଣଙ୍କର ପ୍ରକୃତି ବୁଦ୍ଧି ନାହିଁ। କାହିଁକି ନା ଆପଣ ଜାଣିଛନ୍ତି ଆପଣଙ୍କ ବନ୍ଧୁ ଯିଏ ଦ୍ରୁପଦ ତାଙ୍କର ପୁତ୍ର ସେ ଜଗିର ବାହାରିଛନ୍ତି ନା ଦୁଷ୍ଟଦୁମ୍ନ ଏବଂ କିଏ ଦ୍ରୌପଦୀ ଜଗିର ବାହାରିଥିଲେ, ଯାଜ୍ଞସେନୀ ଜଗିର ବାହାରିଥିଲେ, ତେଣୁ ସିଏ ଏହି ଦ୍ରୋଣାଚାର୍ଯ୍ୟ ହତ୍ୟା କରିବା ପାଇଁ ସେ ଯଜ୍ଞଟି କରିଛି, ତେଣୁ ସେ ଜାଣିଛନ୍ତି ଦୁଷ୍ଟଦୁମ୍ନ ମୋତେ ହତ୍ୟା କରିବ, ସେ ଜନ୍ମ ହିଁ ସେଇଥିପାଇଁ। କିନ୍ତୁ ସେ ଯେତେବେଳେ ଆସିଲେ ଶିକ୍ଷା ଗ୍ରହଣ କରିବା ପାଇଁ ଦ୍ରୋଣାଚାର୍ଯ୍ୟ ତାଙ୍କୁ ଶିକ୍ଷା ପ୍ରଦାନ କଲେ, ଇଏ ହେଉଛି ପ୍ରକୃତ ବ୍ରାହ୍ମଣ, ଯିଏ ପ୍ରକୃତ ବ୍ରାହ୍ମଣର କର୍ତ୍ତବ୍ୟ ହେଉଛି ଏଇଟା। ଶତ୍ରୁ ଆସିଲେ ମଧ୍ୟ ତାକୁ ମିତ୍ର ଭଳି ସେ କାର୍ଯ୍ୟ କରିବେ, ଶତ୍ରୁ ଭଳି ଦେଖିବେ ନାହିଁ, ଜାଣିଛନ୍ତି ମୋତେ ହତ୍ୟା କରିବେ, କିନ୍ତୁ ତଥାପି ସେ ତାଙ୍କୁ ଶିକ୍ଷା ଦେଇଛନ୍ତି, ସବୁ ଶିକ୍ଷା ଦେଲେ, ଯେଉଁ ଯୁଦ୍ଧ ଶିକ୍ଷା ପ୍ରଦାନ କରିଛି। ଏଠି କହିବାର ଉଦ୍ଦେଶ୍ୟ ହେଉଛି ତମ ଶିଷ୍ୟ ଦୁଇମତା କହିବାର ଉଦ୍ଦେଶ୍ୟ ହେଉଛି ତମର ଶିଷ୍ୟ ବୁଦ୍ଧିମାନ, କିନ୍ତୁ ତମର ବୁଦ୍ଧି ନାହିଁ, ଇଣ୍ଡାଇରେକ୍ଟ କୁହାଯାଉଛି ତମର ଯଦି ବୁଦ୍ଧିଧାନ କରି ତାକୁ ଶିକ୍ଷା ଦେଇଥାନ୍ତି, ତମଠୁ ଶିକ୍ଷା ନେଇକି ସେ ତାଙ୍କୁ ହତ୍ୟା କରିବ, ସେ ଜନ୍ମ ହେଇଛି ତାକୁ ହତ୍ୟା କରିବ, କିନ୍ତୁ ତମେ ତମ ଶିଷ୍ୟ ବୁଦ୍ଧିମତା, କିନ୍ତୁ ତମେ ବୁଦ୍ଧି ନୁହଁ, ତମେ କେମିତି ତାଙ୍କୁ ଶିକ୍ଷା କାହିଁକି ଦେଲ ତାଙ୍କୁ କହିବାର ଉଦ୍ଦେଶ୍ୟ ହେଉଛି ପରୋକ୍ଷ ଭାବେ କୁହାଯାଉଛି, ଗୋଟେ ପ୍ରୟୋଗ ହେଉଛି ତ। ତେଣୁ ଆରମ୍ଭରୁ ଦୁର୍ଯ୍ୟୋଧନ ଗୁରୁଦେବଙ୍କୁ ନିନ୍ଦା କରିକି ଆରମ୍ଭ, ଏଠି ଅର୍ଜୁନ ଯେତେବେଳେ ଭଗବାନଙ୍କ ଶରଣରେ ଯିବେ ଭଗବାନ ଅର୍ଜୁନକୁ ନିନ୍ଦା କରିବେ, ଏବେ କ'ଣ ଅଶୋଚ୍ୟା ମନୁଷ୍ୟ ପ୍ରଜ୍ଞା ବାଧାସ ଭାଷସେ ଗତାସ ଭଗତାଶ ନାମ ସୂଚନ ପଣ୍ଡିତା, ତେଣୁ ବହୁତ ବିଦ୍ୱାନ ଭଳି କଥା କହୁଛ, କିନ୍ତୁ ବିଦ୍ୱାନ ମାନେ ଯେଉଁ ବିଷୟରେ କଥା କହନ୍ତି ନାହିଁ, ତେଣୁ ସେଇଟା କହୁଛି ଏ ଶରୀର ବଞ୍ଚିଛି ବା ମୃତ, ଏ ଶରୀର ବିଷୟରେ ସେମାନେ ଚିନ୍ତା କରନ୍ତି ନାହିଁ, ସେମାନେ ବିଦ୍ୱାନ ବ୍ୟକ୍ତି ପଣ୍ଡିତ ବ୍ୟକ୍ତି ସେମାନେ ଆତ୍ମା ସମ୍ବନ୍ଧରେ ଚିନ୍ତା କରନ୍ତି, କିନ୍ତୁ ତମେ ସେ ଶରୀର ସମ୍ବନ୍ଧରେ ଚିନ୍ତା କର, ତମେ ବିଦ୍ୱାନ ଭଳି କଥା କହୁଛ କିନ୍ତୁ ପ୍ରକୃତିରେ ତମେ ନମ୍ବର ୱାନ୍ ମୂର୍ଖ। ଯେମିତି ଭଗବାନ ଅର୍ଜୁନକୁ କହିଲେ ଏଠି ଓଲଟା ହେଉଛି, ଏଠି ଦୁର୍ଯ୍ୟୋଧନ ତାଙ୍କର ଗୁରୁକୁ କହୁଛନ୍ତି ତମେ ନମ୍ବର ୱାନ୍ ମୂର୍ଖ, ତମ ଶିଷ୍ୟ ଜାଣିଛ ତମେ ଶିଷ୍ୟ ତମକୁ ହତ୍ୟା କରିବା ପାଇଁ ଆସିଛି ଯଜ୍ଞରୁ ଆସିଛି, ତମେ ତାକୁ ସବୁ ଶିକ୍ଷା ଦେଇଦେଲ ବୁଦ୍ଧି ଦେଇଦେଲ ପ୍ରଦାନ କରିଦ। ତେଣୁ ଏଇଭଳି ଭାବରେ ଦୁର୍ଯ୍ୟୋଧନଙ୍କର ଭୟ ହେଇଯାଉଛି, ପାଣ୍ଡବମାନଙ୍କ ସୈନ୍ୟପକ୍ଷ ଦେଖି ସବୁ କହି ଭୟ କରିବ। ତେଣୁ ଆସ୍ତେ ଆସ୍ତେ ଆମେ ଯେତେବେଳେ ଯିବା ଭଗବତ ଗୀତା ଶ୍ରବଣ କରିବା ତାହେଲେ ସବୁ ବର୍ଣ୍ଣନା କରାଯିବ, ସେସବୁ କ'ଣ ହେବ ଦୁର୍ଯ୍ୟୋଧନଙ୍କର ଉପରୁ ବାହାରିଯିବ ସରସ୍ୱତୀ କହିଦେଉଛନ୍ତି। ଆଉ ପରେ ଶ୍ଲୋକ ଅଛି ସେ କହିବେ ଯେ ଅନ୍ୟ ଭାବ ସୁରା ମଦର୍ଥ ତ୍ୟକ୍ତ ଦେବିତା, ଆହୁରି ଅନ୍ୟମାନେ ସବୁ ତାଙ୍କର ପଣ୍ଡମାନଙ୍କର ମୁଖ୍ୟ ସୈନିକମାନେ ଯେଉଁମାନେ ଅଛନ୍ତି ବା ମୁଖ୍ୟ ସେନାପତିମାନେ ଅଛନ୍ତି ମୁଖ୍ୟ ଯୋଦ୍ଧାମାନେ ଅଛନ୍ତି ତାଙ୍କ ବିଷୟରେ କହିବେ ଏବଂ ତାଙ୍କ ନିଜ ପକ୍ଷର ଯୋଦ୍ଧାମାନଙ୍କ ବିଷୟରେ ମଧ୍ୟ କହିବେ। ତେଣୁ ନିଜ ପକ୍ଷରେ ଯଦି ଯୋଦ୍ଧାମାନଙ୍କ ବିଷୟରେ କହିବେ ସେତେବେଳେ ସେ କହୁଛନ୍ତି ଅନ୍ୟ ଭାବ ସୁରା ମଦର୍ଥ ତ୍ୟକ୍ତ ଦେବିତା, ଏମାନେ ସବୁ ଶରୀର ମାନେ ମୃତ୍ୟୁବରଣ କରିବା ପାଇଁ ଆସିଯାଇଛନ୍ତି, ତ ମାନେ କ'ଣ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେ କହିଦେଲେ ଏମାନେ ସବୁ ମୃତ୍ୟୁବରଣ କରିବେ, ଏମାନେ ବଞ୍ଚିବେ ବୋଲି ସେ କହିନାହାନ୍ତି, ସରସ୍ୱତୀ ଦେବୀ ତାଙ୍କର ମୁଖ୍ୟରେ ପ୍ରକାଶ କରିଛନ୍ତି ସେଇଟା ପରାଜିତ ହେବେ ବୋଲି ସେ ଏ କଥାରେ ଜଣାପଡ଼ୁଛି। ଏବଂ ବହୁତ ସଙ୍କେତ ସବୁ ରହିଛି, ଯେଉଁ ସଙ୍କେତରୁ ଜଣାପଡ଼ୁଥିଲା ଯେ ପ୍ରକୃତରେ ପାଣ୍ଡବମାନେ ଜିତିବେ କୌରବମାନେ ହାରିବେ। ଏ ଆପଣ ଯେଉଁ ସବୁ ଶଙ୍କନାଦ ହେବ, ଶଙ୍କନାଦରେ ଶୁଭାଯିବ ଯେଉଁ ଧୃତରାଷ୍ଟ୍ର ମାନେ ଆମର ଭୀଷ୍ମଦେବ ଯେତେବେଳେ ଦେଖିବେ ଦୁର୍ଯ୍ୟୋଧନ ଏହିଭଳି ଭାବରେ ଗୁରୁଦେବ କହିବେ, ତେଣୁ ତାଙ୍କର ସେ ଦେଖିଲେ ଦୁର୍ଯ୍ୟୋଧନ ଭୀଷ୍ମଦେବ ଜାଣିଲେ ଇଏ ଭୟ କରିଯାଇଛନ୍ତି, ତେଣୁ ତସ୍ୟ ସନ୍ଦେ ନାଇନ ହର୍ଷମ ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଭୀଷ୍ମଦେବ ତାଙ୍କୁ ଆରମ୍ଭ କରିଦେବେ। କିନ୍ତୁ ଶଙ୍ଖ ଫୁଙ୍କିବା ଦ୍ୱାରା କ'ଣ ହେଲା, ଯଦିଓ ଭୀଷଣ ଶବ୍ଦ ହେଲା କିନ୍ତୁ ସବୁ ତୁମୂଳ ଭାବେ ଚୁଲି ପାଯାଉଛି। ସେ ଯେଉଁ ଶଙ୍ଖନାଦ କଲେ, ସେ ଶଙ୍ଖନାଦ ଦ୍ୱାରା ପାଣ୍ଡବମାନଙ୍କ ପକ୍ଷରେ ପାଣ୍ଡବମାନଙ୍କ ଉପରେ କିଛି ତା'ର ପ୍ରଭାବ ପଡ଼ିଲା ନାହିଁ। ଖାଲି କୁହାଗଲା ସବୁଷ କ'ଣ ବହୁତ ତୁମୂଳ ଭାବେ ବହୁତ ଭୀଷଣ ଶବ୍ଦ ହେଲା ଏତିକି କୁହାଗଲା। କିନ୍ତୁ ତାପରେ ଯେତେବେଳେ ପାଣ୍ଡବମାନେ ଶଙ୍ଖ ଫୁଙ୍କିବା ଆରମ୍ଭ କରିବେ, ସେତେବେଳେ କୁହାଯିବ ସବୋଷ ଧାର୍ତରାଷ୍ଟ୍ରାଣ ଉଦୟାନ ବେଦାର। ଏଇ ଯେଉଁ ଭଗବାନ ଶଙ୍ଖନାଦ କଲେ, ଦିବ୍ୟ ଶଙ୍ଖନାଦ କଲେ, ଦିବ୍ୟ ବୋଲି କୁହାଯାଇଛି। ପାଞ୍ଚଜନ୍ୟ ଋଷିକେଶ ଦେବଦତ୍ତଙ୍କ ଧନଞ୍ଜୟ ଏମାନେ ସବୁ ଦିବ୍ୟ ଶଙ୍ଖ ପ୍ରଦମତୁ, ଏମାନେ ସବୁ ଦିବ୍ୟ ଶଙ୍ଖ କ'ଣ ଶଙ୍ଖନାଦ କଲେ। ତେଣୁ ଦିବ୍ୟ ଶବ୍ଦରୁ ଜଣାପଡ଼ିଲା ଯେ ସେମାନେ ବିଜୟ ଲାଭ କରିବେ। ତାପରେ ଯେଉଁ କହିଗଲା ସେ ଯେଉଁ ଶବ୍ଦ ଶୁଣିକିରି, ସେ ଯେଉଁ ଶଙ୍ଖନାଦ ଶୁଣିକିରି ସବୋଷ ଧାର୍ତରାଷ୍ଟ୍ରାଣ ହୃଦୟାଣି ବେଦାରେ, ସେ ଶଙ୍ଖନାଦ ଶୁଣିକିରି ଧୃତରାଷ୍ଟ୍ର ଆପଣ ସଞ୍ଜୟ କହୁଛନ୍ତି, ଧୃତରାଷ୍ଟ୍ର କହୁଛନ୍ତି ଆପଣଙ୍କର ପୁତ୍ରମାନଙ୍କର ହୃଦୟ ସବୁ ବିଦାର ହୋଇଗଲା, ହୃଦୟାଣି ବେଦାରେ। ଆମ ଶିଶୁ ରାଧାକୃଷ୍ଣ ନାରାଜ କହନ୍ତି ଯେ ସେମାନେ ସବୁ ଯୁଦ୍ଧ କ୍ଷେତ୍ରରେ ସବୁ ସବୁ ପରିଶ୍ରା ସବୁ ତ୍ୟାଗ କରି ମାଳମନ୍ତ୍ର ତ୍ୟାଗ ତ୍ୟାଗ କରି ଏତିକି ସମୟ ହୃଦୟ ବେଦାରଣ ହୋଇଗଲା। ହୃଦୟ ବେଦାରଣ ହୋଇଗଲା ପୁରା ଭୟରେ ସେମାନେ ମୃତ୍ୟୁବରଣ ତାଙ୍କୁ ଲାଗିଲା। ଏଇଭଳି ଭାବରେ ଶଙ୍କରାଦ ଶୁଣିଲେ ଭଗବାନଙ୍କର ଶଙ୍କର ମହାତ୍ମା ଏଇଟା ରହୁଛି, ଭଗବାନ ପାଞ୍ଚଜନ୍ୟ ଭଗବାନଙ୍କ ଶଙ୍ଖ ହେଉଛି ପାଞ୍ଚଜନ୍ୟ ଶଙ୍ଖ। ସେଥିରେ ନାଦ କରନ୍ତି ଭକ୍ତମାନେ ଆନନ୍ଦିତ ହୁଅନ୍ତି, କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ବିଶେଷ ଭାବରେ ଅସୁରମାନଙ୍କର ସ୍ତ୍ରୀମାନଙ୍କର ଗର୍ଭପାତ ହୋଇଯାଏ। ସେ ଶଙ୍କର ଏଭଳି ବିଶେଷତ୍ୱ ରହିଛି, ଭକ୍ତମାନେ ଶୁଣିଲେ ବହୁତ ଆନନ୍ଦିତ ହୁଅନ୍ତି, କିନ୍ତୁ ଅସୁରମାନଙ୍କ ସ୍ତ୍ରୀମାନେ ଯେତେବେଳେ ଶୁଣିବେ ସେ ଶଙ୍ଖ ନାଦ ଶୁଣିବେ ତାଙ୍କର ଗର୍ଭପାତ ହୋଇଯାଏ। ଏଭଳି କାର୍ଯ୍ୟ କରନ୍ତି ଭଗବାନ। ତେଣୁ ଏହିସବୁ ସଙ୍କେତ ସବୁ ମିଳୁଥିଲା କିଭଳି ଭାବରେ ପାଣ୍ଡବପକ୍ଷ ବିଜୟ ଲାଭ କରିବେ, କୌରବପକ୍ଷ କ'ଣ ପରାସ୍ତ ହେବେ, ଏସବୁ ସଙ୍କେତ ସବୁ କଥା ଜଣାପଡ଼ିଯାଉଛି। ବିଭିନ୍ନ ପ୍ରଥମରୁ ଧର୍ମକ୍ଷେତ୍ର ରହିଛି, କିଛିନା ଧର୍ମ ଯେଉଁଠି ଧର୍ମ ଯେତେବେଳେ କୁହାଯାଇଛି ମହାଭାରତ ବର୍ଣ୍ଣ ଆମେ ପଢ଼ୁଥିଲୁ ପିଲାଦିନେ, ଯେତେବେଳେ ଯାଇଥିଲେ ଯୁଦ୍ଧ କରିବା ପାଇଁ ଯାଉଛନ୍ତି ଦୁର୍ଯ୍ୟୋଧନ ମା ଗାନ୍ଧରିକ ଆସିବା, ସେତେବେଳେ ସେ କହିଥିଲେ ରାଣୀ ଧରଣୀ ମୃତ୍ୟୁ ବାପ ରାଶି ହେଉ କ୍ଷୟ, ଧର୍ମରେ ହେଉ ପୁଣ୍ୟ ଜଗତ ଧର୍ମରେ ହେଉ ଅଧର୍ମ ହେଉ କ୍ଷୟ ଜଗତ ପୁଣ୍ୟ ଧର୍ମରେ ହେଉ ଯାଏ ସବୁ କହିଥିଲେ ଆଉ ପଢ଼ୁଥିଲି ସେଇଟା ଗାନ୍ଧରିକ ତାଙ୍କର ହେଲେ ମଧ୍ୟ ତାଙ୍କ ପୁଅପତି ଏଭଳି ଭାବରେ ସେ କହିନଥିଲେ ଅଧର୍ମର ଜୟ ହେଉ, ଯଦିଓ ଦୂତରାସ୍ତା ଚିନ୍ତା କରୁଛନ୍ତି ମୋ ପୁଅମାନେ ଜୟ ଲାଭ କରିଯାଆନ୍ତି, କିନ୍ତୁ ଗାନ୍ଧରିକ ସେ କଥା ଚିନ୍ତା କରିନଥିଲେ, ସେ କିନ୍ତୁ ଧର୍ମର ଜୟ ହେଉ। କିନ୍ତୁ ତଥାପି ଅନ୍ତିମରେ ଯେତେବେଳେ ଦେଖିଲେ ସବୁ ତାଙ୍କର ପୌରପକ୍ଷ ସବୁ ସବୁ କ'ଣ ଡିଫିଟ୍ ହୋଇଯାଉଛନ୍ତି ପରାସ୍ତ ହୋଇଯାଉଛନ୍ତି, ସେତେବେଳେ ସେ କହିଲେ ଠିକ୍ ଅଛି ମୁଁ କାଲି ସକାଳେ ତୁ ମୋ ପାଖକୁ ଆସିବୁ, ମୁଁ ତୋତେ ମୁଁ ପଟି ଖୋଲିଦେବି ତୋତେ ଦେଖିଦେବି, ଦେଖିଦେଲେ ତୁ ଆଉ ତୁ ଦେଖିକି ବାହାରିପାରିବେ ନାହିଁ। କିନ୍ତୁ ଭଗବାନ କୃଷ୍ଣ ଏକଥା ଜାଣିଥିଲେ, ତେଣୁ ଯେତେବେଳେ ଦୁର୍ଯ୍ୟୋଧନ ଯାଉଛନ୍ତି ଉଲଗ୍ନ ଅବସ୍ଥାରେ ଯାଉଛନ୍ତି ସେହି ସମୟରେ ଭଗବାନ ଆସି କହିଦେଲେ ତେବେ ତୁମ ମା ବାପୁ ଯାଉଛୁ ଫେରଣି ପାଖାପାଖି ସମବୟସ୍କ ସେମାନେ ସବୁ 90 ବର୍ଷ ପାଖାପାଖି ହେଇଯାଇଥିଲେ ତାଙ୍କ ସହ, ତେଣୁ ସେ ଗୋଟେ ଜମିଆ ପିନ୍ଧିଲେ ଯେଉଁଠିକି ଭୀଷ୍ମ ଆଘାତ କରିଛନ୍ତି ମୃତ୍ୟୁବରଣ ଭଗବାନ ଚାହିଁ ସବୁ ବ୍ୟବସ୍ଥା ସବୁ କରୁଛନ୍ତି ସେଇଭଳି ଭାବରେ। ତେଣୁ ଏଇଭଳି ଭାବରେ ଦୁର୍ଯ୍ୟୋଧନ ଯେତେବେଳେ ଯାଇ ଗୁରୁଦେବଙ୍କୁ କହିବେ, ତାପରେ ଗୁରୁଦେବ ବିଶେଷ ଭାବରେ ସେ କହିବେ ଆପଣ ଏ ଯେଉଁ ଭୀଷ୍ମଦେବ ଆମର ଅଛନ୍ତି, ଭୀଷ୍ମ ମେବା ବିରକ୍ଷନ୍ତୁ ଭୟାନ୍ତମ ସର୍ବ ହେବେ, ଆମର ସେନାପତି ଭୀଷ୍ମଦେବ ଆପଣ ସମସ୍ତେ ଚେଷ୍ଟା କରନ୍ତୁ ତାକୁ ସୁରକ୍ଷା ପ୍ରଦାନ କରିବା ପାଇଁ। ଏହିଭଳି ଭାବେ ଭୟଭୀତ ହୋଇଥିବାରୁ ଭୀଷ୍ମଦେବ ଶଙ୍ଖନାଦ ଆରମ୍ଭ କରିଦେବେ, ଶଙ୍ଖ ଫୁଙ୍କିବା ଆରମ୍ଭ କରିଦେବେ। ତେଣୁ ଶଙ୍ଖ ଫୁଙ୍କି ସାରିଲା ପରେ ତାଙ୍କ ପଟେ ସମସ୍ତେ ଶଙ୍ଖ ଫୁଙ୍କିବେ, କିନ୍ତୁ ଭୀଷଣ ଶବ୍ଦ ହେବ, କିନ୍ତୁ ତା'ର ପାଣ୍ଡବମାନଙ୍କ ଉପରେ କିଛି ପ୍ରତିକ୍ରିୟା ନଥାଏ। ପ୍ରଭୁପାଦ ମହାରାଜ କହିବେ ତାଙ୍କ ଭାବାର୍ଥରେ କହିବେ ଯେଉଁମାନେ ଭଗବାନଙ୍କ ଆଶ୍ରୟ ରହିଛନ୍ତି ସେମାନେ କୌଣସି ପରିସ୍ଥିତି ମଧ୍ୟ ଉଦ୍ବିଗ୍ନ ହେବେ ନାହିଁ, ଏତେ ବଡ଼ ଭୟାବ ପରିସ୍ଥିତି ହେଉନା କାହିଁକି ସେମାନେ ଉଦ୍ବିଗ୍ନ ହେବେ ନାହିଁ। କିନ୍ତୁ ତାପରେ ଯେତେବେଳେ ପାଣ୍ଡବମାନେ ଶଙ୍ଖନାଦ କରିବେ ସେତେବେଳେ କୌରବମାନଙ୍କ ପକ୍ଷରେ ତାଙ୍କର ହୃଦୟ ବିଦାୟ ହେବ, ସବୁ ସବୁ ଧାର୍ତରାଷ୍ଟ୍ର ହୃଦୟ ବିଦାୟ ହେବ। ତେଣୁ ଏସବୁ ତାପରେ ଯେପରି ସେମାନେ ସ୍ଥିର ହେବେ, ସ୍ଥିର ହେଲା ପରେ ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିବେ। ଅର୍ଜୁନ କହିବେ ଅଥ ବ୍ୟବସ୍ଥିତା ଦୃଷ୍ଟ୍ୱା ଧାସ୍ତ୍ରାଷ୍ଟ୍ରାନ୍ ଅଭିଧ୍ୱଜ ପ୍ରକୃତି ଶସ୍ତ୍ର ସମ୍ପାଦେ ଧନୁରୁଦ୍ୟମ ପାଣ୍ଡବ। ପାଣ୍ଡବ ମାନେ କିଏ ଅର୍ଜୁନ ଯେଉଁ ସମସ୍ତେ ସ୍ଥିର ହୋଇଗଲା ପରେ, ସଂକ୍ରାନ୍ତ ହୋଇଗଲା ପରେ ତାକୁ ଯୁଦ୍ଧ ଆରମ୍ଭ ହୋଇଯିବା କଥା। ତେଣୁ ଶସ୍ତ୍ର ଉଠେଇକି ଯୁଦ୍ଧ କରିବା ପାଇଁ ଆରମ୍ଭ ହୋଇଗଲେ, ପ୍ରବୃତ୍ତ ହୋଇଗଲେ ପ୍ରବୃତ୍ତ ଧନୁରୁଦ୍ୟମ ପାଣ୍ଡବ ଗାଣ୍ଡିବ ଧନୁକୁ ଧରିକି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ। କିନ୍ତୁ ଭଗବାନ ତ ଚିନ୍ତା କରୁଛନ୍ତି ଯେ ଯଦି ଯୁଦ୍ଧ କରିବେ ତାହେଲେ ମୋର ଯେଉଁ ରହିଛି ପ୍ଲାନ୍ ସେଇଟା ବ୍ୟର୍ଥ ହେଇଯିବ। ଏହି ସ୍ଥାନରେ ମୁଁ କହିଲି ଭଗବଦ୍ଗୀତା ଭଗବାନ ସମସ୍ତେ କରିଛନ୍ତି। ତେଣୁ ଅର୍ଜୁନ ଯେତେବେଳେ କହିଲେ ଯେ ସେନୋ ଉଭୟର ମଧ୍ୟ ରତନ ସ୍ଥାପନ ଅର୍ଜୁନ ବହୁତ କ'ଣ ଉଦ୍ଦୀପନାରେ ବହୁତ ଯୁଦ୍ଧ କରିବାର ଉଦ୍ୟମରେ ବହୁତ ରହିଛି ଆଗଭର ରହିକି କହୁଛନ୍ତି ଯୁଦ୍ଧ କରିବା। ସେନୋର ଉଭୟ ମଧ୍ୟ ରତନ ସ୍ଥାପନ ଦୁଇ ସେନାଙ୍କ ମଧ୍ୟରେ ରଥ ସ୍ଥାପନ କଲେ ଦେଖିବି କେଉଁଠି କିଏ ରହିଛନ୍ତି ସେ ଅନୁସାରେ ଯୁଦ୍ଧ ପ୍ଲାନିଂ ସବୁ କରାଯିବ ଯେଉଁ ଚିନ୍ତା କରୁଛନ୍ତି ସେ। ତେଣୁ ଭଗବାନ ଯେତେବେଳେ ଆଜ୍ଞା କହିଲେ ଆଜ୍ଞା କହିକି ନେଇଗଲେ କ'ଣ ମଝିକି ନେଇଗଲେ ଯେଉଁଠି ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବ ଏବେ ମହାରଥା ଭୀଷ୍ମ ଦ୍ରୋଣ ସାମ୍ନାରେ ନେଇ ରଖିଦେଲେ ଏବଂ ଉପାସ ପାର୍ଥ ବସି ତାଙ୍କ ସମ୍ଭିଧାନ କରୁ ନୀତି ଭଗବାନ କହିଲେ ପାର୍ଥ ଦେଖ କରମାନେ ଉପସ୍ଥିତ ହେଇଛନ୍ତି ସମ୍ଭିଧାନ କରୁ ନୀତି କହିକିରି ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ଟିକାରେ ଆଙ୍ଗୁଠି ଦେଖିକି କହିଦେଲେ ଦେଖ ସବୁ ଅବସ୍ଥା ଅଛନ୍ତି ପାର୍ଥ। ତେଣୁ ସେଇଠି ଆଚାର୍ଯ୍ୟ ଜଣେ କହନ୍ତି ସେଇଠି ଅର୍ଜୁନଙ୍କ ହୃଦୟରେ ସେ ମୋହ ଟାଣି ବିଶାଳ ଟାଣି କରିଦେଲେ ତା ପୂର୍ବରୁ ସେ ପୁରା ଯୁଦ୍ଧ କରିବା ପାଇଁ ଯୁଦ୍ଧ କରିଥାନ୍ତି କିନ୍ତୁ ଭଗବାନ ଚାହିଁଲେ ନା ସେ ଯୁଦ୍ଧ ନ କରନ୍ତୁ କାହିଁକି ନା ଏଇଠି ଗୋଟେ ସୁଯୋଗ ମିଳିଛି ବର୍ତ୍ତମାନ ଭଗବତ ଗୀତା କହିବ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଦାନ କରିବେ ସେ ସୂର୍ଯ୍ୟ। ଆଉ ଜଣେ ଆଚାର୍ଯ୍ୟ କହିଛନ୍ତି ଦୁଇ ସେନା ମଝିରେ କହିବାର ରଖିବାର ଉଦ୍ଦେଶ୍ୟ ହେଉଛି ବଳଦେବ ବିଦ୍ୟାଚରଣ କହିଛନ୍ତି ଯେ ସର୍ବସାକ୍ଷୀକତ୍ଵ ଭଗବାନ ଯେଉଁ ଭଗବତ ଗୀତା କହିଥିଲେ ଇଏ କାହାକୁ ଲୁଚାଥିବା କଥା କୁହାଯାଏନି ବା ଏ ଗୋଟେ ମନଗଢ଼ା କଥା ନୁହଁ ସମସ୍ତେ ସାକ୍ଷୀ ରହିଛନ୍ତି ଅଠର ଅଗ୍ରଣୀ ସୈନ୍ୟ ତାର ସାକ୍ଷୀ ରହିଛନ୍ତି ମଝିରେ କି କହିଛନ୍ତି ଭଗବାନ। ଜଣେ ପ୍ରଶ୍ନ ପଚାରୁଥିଲେ କେମିତି କହିଲେ ସେ ମାଇକ୍ ନଥିଲେ ତାହେଲେ କେମିତି କହିଲେ ଆମ ଶିଶୁ ରାଧାକୃଷ୍ଣ ମହାରାଜ ଗୋଟେ କହିଥିଲେ ଗୋଟେ ଥରେ କ୍ଲାସ୍ରେ ଯେଉଁ ଭଗବାନ କହୁଥିଲେ ମେଘ ଗମ୍ଭୀରାୟ କ୍ରିୟା ଯେଉଁ ଘଡ଼ଘଡ଼ି ମାରିଲେ ଯେଉଁଭଳି ଶବ୍ଦ ହୁଏ ଚାରି ସମସ୍ତେ ଶୁଣିପାରିବେ ସେଇଭଳି ଭାବରେ ଭଗବାନ ମେଘ ଗମ୍ଭୀରାୟ କ୍ରିୟା ଭଗବାନ ସେଇଭଳି ଭାବରେ ଶବ୍ଦରେ କହୁଛନ୍ତି ସମସ୍ତେ ଶୁଣିପାରିବେ ଏବଂ ଉନ୍ନତ ଲୋକରେ ମଧ୍ୟ ସେମାନେ ସବୁ ଦେଖୁଛନ୍ତି ଭଗବାନଙ୍କୁ ନେଇ ଯେତେବେଳେ ଭଗବାନ ଯୋଗୁଁ ବିଶ୍ୱରୂପ ଦେଖୁଛନ୍ତି ଉନ୍ନତ ଲୋକମାନେ ସବୁ ଦେଖୁଛନ୍ତି ଭଗବାନଙ୍କୁ ଯେଉଁ ପ୍ରାର୍ଥନା କରୁଛନ୍ତି ଏକାଦଶ ଅଧ୍ୟାୟରେ ସେସବୁ କଥା ଆସେ। ତେଣୁ ଏହିଭଳି ଭାବରେ ଭଗବାନ ଏହି ଯୁଦ୍ଧ କ୍ଷେତ୍ରରେ ଏଭଳି ବିଷମ ପରିସ୍ଥିତିରେ ଏ ଜ୍ଞାନକୁ ସେ ପ୍ରଦାନ କରିଛନ୍ତି ଯୁଦ୍ଧ କ୍ଷେତ୍ରରେ ବିଷମ ପରିସ୍ଥିତିରେ ଜ୍ଞାନ ପ୍ରଦାନ ଆମେ ଜ୍ଞାନ ପ୍ରାପ୍ତ ହେଉଛେ ମନ୍ଦିରରେ ବସି ସବୁ ଆରାମରେ ବସି ସବୁ ପ୍ରକାର ସୁବିଧା ଥାଇ ସବୁ ପ୍ରକାର ସୁବିଧା ଥାଇ ଆମେ ଶୁଣୁଛେ ତା ଦେହରେ ମଧ୍ୟ ଆମେ ଅନ୍ୟମନସ୍କ ହୋଇଯାଉଛୁ କିନ୍ତୁ ଯୁଦ୍ଧ ପରିସ୍ଥିତିରେ ଯେତେବେଳେ ଭଗବାନ କହୁଛନ୍ତି ଭଗବତ ଗୀତା ତେଣୁକରି ଭଗବାନ କହିଲେ ଅର୍ଜୁନ ମୁଁ ଜାଣିଛି ଏଇଟା ଅନୁକୂଳ ପରିବେଶ ନୁହଁ ତ ମୁଁ ଭଗବତ ଗୀତା କହିଲି କିନ୍ତୁ ପ୍ରତିକୂଳ ପରିବେଶରେ ତୁମେ ଏଇଟା ଠିକ୍ ଭାବରେ ଶୁଣିଲ ନା ନାହିଁ କାରଣ ସେଠି ଯେଉଁ ଅଠର ଅକ୍ଷୟଣୀ ସୈନ୍ୟ ଅଛନ୍ତି ପାଖାପାଖି 40 ଲକ୍ଷ ଲୋକ ଅଛନ୍ତି 2,18,700 ଗୁଣିତ କେତେ ଆସୁଛି ସେତିକି ଲକ୍ଷ ଲୋକ ଅଛନ୍ତି ପୁଣି ସେଇଭଳି ଭାବରେ ପଶୁ ମାନେ ହାତୀ ଅଛି ଘୋଡ଼ା ଅଛି ସେମାନେ ମଧ୍ୟ ଚିତ୍କାର କରୁଥିବେ ସେମାନଙ୍କ ଚିତ୍ତାଶୁଣି ଶୁଣୁଥିବେ କି ସେମାନେ ଚିତ୍କାର କରୁଥିବେ କି କ'ଣ ଗୋଟେ ଛାଡ଼ୁଥିବ ସବୁ ରହିଛି କିନ୍ତୁ ଭଗବାନ କହିଲେ ଅର୍ଜୁନ କଚିତ ଏ ଜଣ ସୁତମ ପାର୍ଥ ଦୟା କିରଣ ଚେତ ସାର୍ ମୁଁ ତୁମକୁ ସିନା ଜ୍ଞାନ ଦେଇଦେଲି ସବୁ ଜ୍ଞାନ ଦେଇଦେଲି ବୃହତ୍ତର ବୃହତ୍ତମ ସବୁ ଜ୍ଞାନ ଦେଇଦେଲି ତୁମେ ଏଇଟା ଠିକ୍ ଭାବରେ ଶୁଣିଲ ନା ନାହିଁ କଚିତ ଏକ ସୁତମ ପାର୍ଥ ଦୟା କିରଣ ଏକାଗ୍ର ଭାବରେ ଶୁଣିଲ ନା ନାହିଁ କଚିତ ଅଜ୍ଞାନ ସମୂହ ମାନେ ସଚେତନ ଦିଅ ଯଦି ଶୁଣିଥାନ୍ତ ତାହେଲେ ତୁମର ମୋହ ଦୂର ହୋଇଥାନ୍ତା ତୁମର ମୋହ ଦୂର ହେଇଗଲେ ତୁମେ ଠିକ୍ ଭାବରେ ଶୁଣିବ ତେଣୁ ଆମର ମଧ୍ୟ ମୋହ ଦୂର ହେଉନାହିଁ
ଯଦି ଆମର ମଧୁର ହବ ତାହେଲେ କ'ଣ ହବ, ଭଗବାନ ଯାହା କହୁଛନ୍ତି ସେଥିରେ ଆମେ କାର୍ଯ୍ୟ କରିବା। ଅର୍ଜୁନ କହିଲେ ସେ କଥା, ପ୍ରଭୁ ନଷ୍ଟ ମୋହ ସ୍ମୃତି ଲବ୍ଧା ତୋର ପ୍ରସାଦାତ୍ ନ୍ୟାୟୋଚିତ ଯୁଦ୍ଧସ୍ୱିନୀଙ୍କର ସନ୍ଧ୍ୟା କରି ସେ ବଚନାମ ଦେବ। ଆଚାର୍ଯ୍ୟମାନେ କୁହନ୍ତି ଏ ଭଗବାନ ଏଇଠି କହିବାର ଉଦ୍ଦେଶ୍ୟ ହେଉଛି, ଯଦି ଅର୍ଜୁନ କହିଥାନ୍ତେ ପ୍ରଭୁ ଏ ଏଭଳି ପରିସ୍ଥିତିରେ ମୁଁ ଟିକେ ମୁଣ୍ଡଟା ଠିକ ଭାବରେ ରଖିପାରିଲି ନାହିଁ, ମନଟାକୁ ଠିକ ଭାବରେ କ'ଣ ଧ୍ୟାନ କରିପାରିଲି ନାହିଁ, ଟିକିଏ ଅନ୍ୟମନସ୍କ ହେଇଯାଇଥିଲି, ଆପଣ ଟିକିଏ ଆଉଥରେ କୁହନ୍ତୁ ବା ଏଭଳି ଯଦି କହିଥାନ୍ତେ ତାହେଲେ ଭଗବାନ ଆଉଥରେ ମୋତେ କହିବା ପାଇଁ ପ୍ରସ୍ତୁତ ଥିଲେ। କହିବାର ଉଦ୍ଦେଶ୍ୟ ହେଉଛି ସେଇଟା, ଭଗବାନ ଆଉଥରେ କହିବା ପାଇଁ ପ୍ରସ୍ତୁତ ଥିଲେ। କିନ୍ତୁ ଅର୍ଜୁନ କହିଲେ, ପ୍ରଭୁ ଆପଣ କୃପାରୁ ନଷ୍ଟ ମୋହ ସ୍ମୃତି ଲତା, ମୋର ମୋହ ଦୂର ହୋଇଗଲା। ତେଣୁ ମୋହ ଜଣେ ତ ଦୂର ହୋଇଯିବ ଯେତେବେଳେ ସେ ସ୍ମୃତି ଫେରିପାରିବ। ସ୍ମୃତି ଆମର ଯେଉଁ ସ୍ମୃତି ରହିଛି ଭଗବାନଙ୍କ ସହିତ ଆମର ଯେଉଁ ସମ୍ବନ୍ଧ, ସେ ସ୍ମୃତିଟା ଆମେ ଭୁଲିଯାଇଛୁ। ବେଦରେ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ ଅବିଦ୍ୟା ଏବଂ ପ୍ରୟୋଜନ। ତେଣୁ ଏଇ ଯେଉଁ ସମ୍ବନ୍ଧ ଭଗବାନଙ୍କ ସହିତ ଆମର ଯେଉଁ ସମ୍ବନ୍ଧ ରହିଛି ସେ ସ୍ମୃତିଟି ଆମର ଖଟିଯାଇଛି, ଆମେ ସେଇଟା ଭୁଲିଯାଇଛୁ। ଆମେ ଭଗବାନଙ୍କ ସହିତ ସମ୍ବନ୍ଧ ଜାଣିପାରୁନି, ଆମର ସ୍ମୃତି ନଷ୍ଟ କାହିଁକି ନା ମୋହ ହେଇଛି। ମୋହ କେମିତି ହେଲା, ଦ୍ୱିତୀୟ ଧ୍ୟାନରେ କହିଲେ ଧାୟତ ବିଷୟାଂଶ ସଙ୍ଗସ୍ତେ ସଜାୟତେ ସଂଜ୍ଞା ସଜାୟତେ କାମ କାମ କ୍ରୋଧ ବିଜାୟତେ କ୍ରୋଧା ପ୍ରଭୃତି ସମୂହ ସମୂହା ସ୍ମୃତି ବିଭ୍ରମ ସ୍ମୃତି ପ୍ରସାଦ ବୃଦ୍ଧିନାଶ ବୃଦ୍ଧିନାଶ ପ୍ରଣଶ। ଏଇ ଚେନ୍ଟି ହେଇଛି ଆମର, ବର୍ତ୍ତମାନ ଆମେ ଆମର ପତନ ହେଇଯାଇଛି, ଆମର ବୁଦ୍ଧି ନଷ୍ଟ ହେଇଯାଇଛି, ମୋହ ଯୋଗୁଁ ବୁଦ୍ଧିଟି ନଷ୍ଟ ହେଇଯାଇଛି। ସ୍ମୃତି ମଧ୍ୟ ସ୍ମୃତି ନଷ୍ଟ ହେଇଯିବ, ସ୍ମୃତି ନଷ୍ଟ ହେଲେ ବୁଦ୍ଧି ମଧ୍ୟ ନଷ୍ଟ ହେଇଯିବ। ସମାଜ ସ୍ମୃତି ବିଭ୍ରମ ମୋହ ଯୋଗୁଁ ଜଣେ ସ୍ମୃତି ନଷ୍ଟ ହେଇଯାଉଛି, ସ୍ମୃତି ନଷ୍ଟ ହେଲେ ଆମର ବୁଦ୍ଧି ନଷ୍ଟ ହେଇଯାଉଛି, ବୁଦ୍ଧି ନଷ୍ଟ ହେଲେ ଆମେ ଆମର ପତନ ହେଇଯାଉଛି। ତେଣୁ ଆମେ ଯେହେତୁ ମୋହଗ୍ରସ୍ତ ହେଇକରି ଏଇ ବହୁତ ଗୁଡ଼ାକ ପତନ ହେଇଛି, ସେଥିପାଇଁ ଆମର ଯେଉଁ ସ୍ମୃତି ରହିଛି ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧଟି ଆମେ ଭୁଲିଯାଇଛୁ। ଏ ଯେଉଁ ଆମର ସବୁ ଭଜନ କ୍ରିୟା ଚାଲିଛି, ଏ ଭଜନ କ୍ରିୟା ମାଧ୍ୟମରେ ଆମେ ଆସ୍ତେ ଆସ୍ତେ ଆମେ ସେ ସ୍ମୃତିଟି ଫେରିପାରିବା, ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ଚାରୋଟି ସମ୍ବନ୍ଧ ରହିଛି, ପାଞ୍ଚଟି ସମ୍ବନ୍ଧ ରହିଛି, ସନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ। ଭଗବାନଙ୍କର ଯେହେତୁ ଆମେ ଭଗବାନଙ୍କ ଅଂଶ, ସେ ଅନୁସାରେ ଅଂଶ ହିସାବରେ ଆମେ ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ସେ ସମ୍ବନ୍ଧରେ ପରିବର୍ତ୍ତନ ହେବନି, ସେ ସମ୍ବନ୍ଧରେ ସ୍ଥାୟୀ ସମ୍ବନ୍ଧ। ମମି ମାଂସ ଜୀବ ଲୋକେ ଜୀବଭୂତ ସନାତନ, ସନାତନ ଭାବରେ ଆମେ ଭଗବାନଙ୍କ ଅଂଶ। ତେଣୁ ସେ ସମ୍ବନ୍ଧ ଜ୍ଞାନଟା ଆସିବ ଆମର ଏଇ ଭଜନ ମାଧ୍ୟମରେ। ଆମେ ଯେଉଁ ଉନ୍ନତି କରିବା, ଯେଉଁ ବିଭିନ୍ନ ପ୍ରକାର ଯେଉଁ ପକ୍ଷରେ ସମସ୍ତ ବର୍ଣ୍ଣନା କରାଯାଇଛି, ଆଦୌ ଶ୍ରଦ୍ଧା ସାଧୁ ସଂଘ ଭଜନ କ୍ରିୟା ଧନର୍ଥ ନିବୃତ୍ତି ଇଚ୍ଛା ନିଷ୍ଠା ରୁଚି ଆସକ୍ତି ତଥା ଭାବସ୍ତଥା, ଏଇ ଭାବସ୍ତର ହେଉଛି ସମ୍ବନ୍ଧ କଥା। ସମ୍ବନ୍ଧ ଜ୍ଞାନ ଆମେ ଜାଣିବା ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ସେ ଯେତେବେଳେ ଆମର ସ୍ମୃତି ଆସିବ ସେ ସମୟରେ ଆମେ ଜାଣିବା ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ତେଣୁ ଏଇଟା ବହୁତ ଉନ୍ନତ ସ୍ତରର କଥା। ପ୍ରଥମେ ଆମେ ଆଦୌ ଶ୍ରଦ୍ଧା, ଆମେ କିଛି ଶ୍ରଦ୍ଧା ରହିଛି, କିଛି ବିଶ୍ୱାସ ରହିଛି, ଯେଉଁଥିପାଇଁ ଆମେ ସାଧୁ ସଙ୍ଗ କରୁଛେ, ସାଧୁ ସଙ୍ଗରେ ଆମେ ଭଜନ କ୍ରିୟା କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଭଜନ କ୍ରିୟା ହେଉଛି। ଭଜନ କ୍ରିୟା ହେଲେ କ'ଣ ହବ ନା ଅନର୍ଥ ନିବୃତ୍ତି। ଚାରି ପ୍ରକାର ଅନର୍ଥ ରହିଛି, କ'ଣ କ'ଣ ନା ଅସତୃଷ୍ଣା, ଉଦୟ ଦୌର୍ବଲ୍ୟ, ତତ୍ତ୍ୱଭ୍ରମ ଏବଂ ଅପରାଧ, ଏ ଚାରୋଟି ଅନର୍ଥ। ଅସତୃଷ୍ଣା ଭୌତିକ ଜଗତ ପ୍ରତି ଯେଉଁ ତୃଷ୍ଣା ରହିଛି, ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ରହିଛି, ଇଏ ଗୋଟେ ଅନର୍ଥ। ହୃଦୟ ଦୌର୍ବଲ୍ୟ, ହୃଦୟରେ ଆମର ଯେଉଁ କାମ କ୍ରୋଧ ଲୋକ ମୋହ ମତ ଆସି ଦେଉଛି, ଇଏ ଗୋଟେ ଅନର୍ଥ। ତାପରେ ତତ୍ତ୍ୱଭ୍ରମ, ଭଗବାନ ବିଷୟରେ ଆମେ ଠିକ୍ ଭାବରେ ଜାଣିପାରୁନି, ତତ୍ତ୍ୱଭ୍ରମରେ ଆମେ ରହିଛୁ। ଏବଂ ବିଭିନ୍ନ ପ୍ରକାର ଅପରାଧ ରହିଛି, ସେବା ଅପରାଧ ରହିଛି, ବୈଷ୍ଣବ ଅପରାଧ ରହିଛି, ନାମ ଅପରାଧ ରହିଛି, ଦାମ ଅପରାଧ ରହିଛି, ବହୁତ ପ୍ରକାର ଅପରାଧ ରହିଛି, ଏସବୁ ଅନର୍ଥ। ତେଣୁ ଯେତେବେଳେ ଆମେ ଭଜନ କରୁଛେ, ଭଗବାନଙ୍କର ଭଜନ କରୁଛେ, ବିଭିନ୍ନ ପ୍ରକାର ଭକ୍ତିର ଯେଉଁ ନଅଟି ଅଙ୍ଗ ଜାଗରଣ କରୁଛେ, ଆ ମାଧ୍ୟମରେ ଆମର ଯେତେବେଳେ ଅନର୍ଥ ଆସ୍ତେ ଆସ୍ତେ ନିବୃତ୍ତି ହେବ, ପୁରା ନିବୃତ୍ତି ନହେଲେ ମଧ୍ୟ ଆସ୍ତେ ଆସ୍ତେ ନିବୃତ୍ତି ରହୁଥିବ, ଯେତିକି ନିବୃତ୍ତି ହେଉଥିବ ସେତିକି ଆମେ ଭଜନ ପଥରେ ଅଗ୍ରସର ହେଉଥିବା। ପ୍ରଥମେ ନିଷ୍ଠା ସ୍ତରକୁ ଆସିବ, ନିଷ୍ଠା ଭଗବାନଙ୍କ ସେବାରେ ଆମର ନିଷ୍ଠା ଆସିବ। ସକାଳୁ ଉଠିଲା ମାନେ ମଙ୍ଗଳ ଆଳତୀ ମାନେ ହାତ ତେଣୁ କରିବା ଯେତେ ଅସୁବିଧା ହେଉ ଏ ନିଷ୍ଠା ସମସ୍ତେ ଅଳସୁଆ ଯେଉଁମାନେ କରୁଛନ୍ତି ସେଇଟା ନିଷ୍ଠା ସହିତ ଆସିନା
ନିଷ୍ଠା
ଆମର ତ ଯେତିକି ଦୂରକୁ ଦେଉଥିବ ସେତିକି ନିଷ୍ଠା ସବୁ ସେମାନେ ଆସୁଥିଲେ ନିଷ୍ଠା ନିଷ୍ଠା ପରେ ରୁଚି ଆସିବ ରୁଚି ହେଉଛି କ'ଣ ନା ରସଗୋଲାଟା ମିଠା ଅଛି କିନ୍ତୁ ଯାହାର ଜଣ୍ଡିସ ରୋଗ ହେଇଛି ସେ ମିଠାଟା ଜାଣିପାରିବ ତାକୁ ପିତା ଲାଗିବ କିନ୍ତୁ ଯେତେବେଳେ ତା'ର ରୋଗଟି ଭଲ ହେଇଯିବ କାମ ରୋଗ ଭଲ ହେଇଯିବ ସେତେବେଳେ ସେ ତାହାର ନିଷ୍ଠତାଟା ଅନୁଭବ କରିବ ଏଇଟା ହେଉଛି ରୁଚି ସେଇଭଳି ଭାବେ ଭଗବାନ ଭଜନରେ ଆମର ରୁଚି ଆସୁନି ଭଗବାନ କଥାରେ ଆମର ରୁଚି ଆସୁନି କାହିଁକି ନା ଆମର ଅନର୍ଥ ରହିଛି ଯେତିକି ଅନର୍ଥ ନିବୃତ୍ତି ହେବ ସେତିକି ଆମର ରୁଚି ଆସିବ ଭଗବାନ କଥା ଭଗବାନ ସେବାରେ ରୁଚି ଆସିବ ଆନନ୍ଦ ଆସିବ ଭଗବାନ ସେବା କରିବା ପାଇଁ ରୁଚି ଆସିବ ତା'ପରେ ସ୍ତର ହେଉଛି ଆସକ୍ତି ଯେମିତି ଭୌତିକ ଜାଗାରେ ଯଦି ଆମର ଆସକ୍ତି ରହିଛି ସେଠି ଭାବରେ ଯେଉଁମାନେ ବିଭିନ୍ନ ନିଶାଦ୍ରବ୍ୟ ସେବନ କରୁଛନ୍ତି ପାନ ଖଣ୍ଡେ ମଧ୍ୟ ଛାଡ଼ିପାରୁନାହାନ୍ତି ଏତେ ଆସକ୍ତି ରହିଛି ସେହିଭଳି ଭାବରେ ଭଗବାନଙ୍କ ସେବା ପ୍ରତି ଆସକ୍ତି ଆସିବ ଯେତେ ବାଧା ଆସିଲେ ମଧ୍ୟ ସେ ଆସକ୍ତି ଥିବା ସେ ଆସକ୍ତି ସେ କରିବ ଭଗବତ ଗୀତା ସପ୍ତ ମଧ୍ୟରେ ଯେଉଁ କହିଲେ ମୟାସକ୍ତ ମନାପାର୍ଥ ଯୋଗମ ଯୁଗେ ମଦାଶ୍ରୟ ଆସକ୍ତି କଥା କୁହାଯାଇଛି ଏ ଆସକ୍ତି ସ୍ତରରୁ ଯେଉଁମାନେ ଆସିବେ ସେମାନେ ଭଗବତ ଗୀତାର ଭଗବାନଙ୍କର ମାଧୁର୍ଯ୍ୟକୁ ଅନୁଭବ କରିବେ ଯେଉଁମାନେ ସେ ସ୍ତରରୁ ଗଲେଣି ଭଗବତ ଗୀତାରେ ଅନେକ ଅର୍ଥ ରହିଛି ନା ସେ ସ୍ତରରୁ ଯେଉଁମାନେ ଯାଇନାହାନ୍ତି ସେମାନେ ଭଗବାନଙ୍କ ଐଶ୍ୱର୍ଯ୍ୟକୁ ଅନୁଭବ କରିବେ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ ଏକ ଶ୍ଳୋକରେ କହିଛନ୍ତି କିନ୍ତୁ ଯେଉଁମାନେ ଆସକ୍ତି ସ୍ତରରୁ ଗଲେଣି ସେମାନେ ଭଗବାନଙ୍କ ମାଧୁର୍ଯ୍ୟ ଅନୁଭବ କରିବେ ଆହୁରି ଉନ୍ନତ ଅନୁଭୂତି ସେମାନେ ପ୍ରାପ୍ତ ହେବେ ଏ ହେଉଛି ଆସକ୍ତି ସ୍ତର ଏବଂ ଆସକ୍ତି ସ୍ତରରୁ ଯେଉଁମାନେ ଆଉ ଟିକେ ଉନ୍ନତ ସ୍ତରକୁ ଯିବେ ସେଇଟା ହେଉଛି ଭାବ ସ୍ତର ନିଷ୍ଠା ରୁଚି ଆସକ୍ତି ଭାବ ଭାବ ହେଉଛି ଭଗବାନ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ସେ ସମ୍ବନ୍ଧଟା ଜ୍ଞାନ ଆମେ ପ୍ରାପ୍ତ ହେବା ଭଗବାନ ସହିତ ଆମର ଏହି ସମ୍ବନ୍ଧ ରହିଛି କିଏ ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ କିଏ ଦାସ ସମ୍ବନ୍ଧରେ ସମ୍ବନ୍ଧିତ କିଏ ବାସ୍ୟର ସମ୍ବନ୍ଧରେ ରହିଛନ୍ତି କିଏ ମାଧୁର୍ଯ୍ୟ ଯେଉଁ କାନ୍ତ ଭାବରେ ସମ୍ବନ୍ଧିତ ହୋଇଛନ୍ତି ତେଣୁ ଏହି ସମ୍ବନ୍ଧ ଜ୍ଞାନଟି ଆସିବ ସେହି ସ୍ଥାନ ସେହି ସମୟରେ ଆସିବ ସେହି ସ୍ତରରେ ଜଣେ ଯିବ ଭାବ ସ୍ତରକୁ ଗଲେ ସେହି ଜ୍ଞାନଟି ଆସିବ ତେଣୁ ଅର୍ଜୁନ କହିଲେ ପ୍ରଭୁ ମୋର ମୋହ ଦୂର ହୋଇଯାଇଛି ନଷ୍ଟ ମୋହ କେମିତି ଆପଣଙ୍କ ତତ୍ପ୍ରସାଦ ଆପଣ କୃପାରୁ ତେଣୁ ମୋହ ନଷ୍ଟ ହୋଇଥିବାରୁ ମୁଁ ସ୍ମୃତି ଫେରିପାଇଛି ତେଣୁ ମୋର ଯେଉଁ ଆପଣଙ୍କ ସହିତ ସମ୍ବନ୍ଧ ରହିଛି ସଖ୍ୟ ସମ୍ବନ୍ଧ ମୁଁ ବର୍ତ୍ତମାନ ଅର୍ଜୁନ ପ୍ରକୃତିରେ ବିଷାଦଗ୍ରସ୍ତ ହୋଇନଥିଲେ ଭଗବାନ ମନୁଷ୍ୟ ସମାଜକୁ ଜ୍ଞାନ ଦେବା ପାଇଁ ସେଇଟା କରିଥିଲେ ବ୍ୟବସ୍ଥା ତେଣୁ ସେଇଟା ଦୂର ହୋଇଗଲା ତେଣୁ ସଖ୍ୟ ହିସାବରେ ଅର୍ଜୁନଙ୍କର ଯିଏ ଯେଉଁ ସମୁଦ୍ର ସମ୍ମୁଖ ହେଉ ନା କାହିଁକି ତାଙ୍କ କର୍ତ୍ତବ୍ୟ ହେଉଛି ଭଗବାନଙ୍କର ଆଜ୍ଞା ପାଳନ କରିବା ଭଗବାନଙ୍କର ସେବା କରିବା ଭଗବାନ ଯାହା କହିବେ ସେଇଟା ହିଁ କରିବା ମମେ କ'ଣ ଚାରୋଟି ଅନ୍ତିମ ଜ୍ଞାନ ଦେଇଛନ୍ତି ଚାରୋଟି ସାର ଜିନିଷ ଦେଇଛନ୍ତି ମନମନା ଭବ ମଦ ଭକ୍ତ ମଜାଜି ମା ନମସ୍କାର ଆମେ ଯଦି ଏତିକି କରୁଛେ ବୁଝିବାଟା ଆମର ମୋହ ଦୂର ହେଉଛି ଭଗବାନ କଥା ଅନୁସାରେ ଆମେ କାର୍ଯ୍ୟ କରୁଛେ ମନମନା ମନରେ ଚିନ୍ତା କରୁଛେ ଭଗବାନଙ୍କୁ ଭଗବାନ ଭକ୍ତ ହେଇଛେ ଭଗବାନଙ୍କର ପୂଜା କରୁଛେ ଏବଂ ଭଗବାନଙ୍କୁ ପ୍ରଣାମ କରୁଛେ ତେଣୁ ଏଇଟା ହେଉଛି ମୋହ ଦୂର ହେଲା ବୋଲି ଆମେ ବୁଝିବା ତେଣୁ ଅର୍ଜୁନ କାଳୀ ପ୍ରଭୁ ଆପଣ କୃପାରୁ ନଷ୍ଟ ମୋହ ଉପଲବ୍ଧା ପ୍ରସାଦ ଚିତ୍ତସ୍ମି ମୋର ଆଉ ମାନେ ସନ୍ଦେହ ନାହିଁ ତେଣୁ କରି ସେ ବଚନ ଦେବ ଅନ୍ତିମରେ ଭଗବାନ କହିଲେଣି ତୁମେ ଯୁଦ୍ଧ କର ବୋଲି ଏବେ ପ୍ରଥମ ଅଧ୍ୟାୟରେ ମଧ୍ୟ ଭଗବାନ କହିବେ ତୁମେ ଯୁଦ୍ଧ କର ଅନାର୍ଥ ଦୁଷ୍ଟ ଅସ୍ୱର୍ଗମ ଅକୀର୍ତ୍ତି କର୍ମ କହିବେ ମାସ ନବମ ପାଠ ନୈତ୍ୟତ୍ୱଦେ କ୍ଷୁଦ୍ରମ ଗୁରୁଦେବ ଦୈବ ତତ୍ତ୍ୱଦିଷ୍ଟ କରନ୍ତବ ବହୁତ କଥା କହିବେ ପ୍ରଥମ ଅଧ୍ୟାୟରେ କହିବେ ଦ୍ୱିତୀୟ ଅଧ୍ୟାୟରେ କହିବେ ତୁମେ ଯୁଦ୍ଧ କର ମଝି ମଝିରେ ମଧ୍ୟ କହିବେ ତୁମେ ମା ମୋତେ ଚିନ୍ତା କରି ତୁମେ ଯୁଦ୍ଧ କର ଏଇଭଳି ଭାବରେ କହିକି କା ଯିବେ କିନ୍ତୁ ଅନ୍ତିମରେ ଆଉ ଭଗବାନ କହିବେ ତୁମେ ଯୁଦ୍ଧ କର ବୋଲି ଅନ୍ତିମରେ କହିବେ ଇତି ତେ ଜ୍ଞାନ ଆଖ୍ୟାତମ ଗୁହା ଗୁହତର ମୟା ବିମୃଷେତି ଆସୋସିଏସନ୍ ରଥେ ଶିଶୁ ତଥା କୁ ଅର୍ଜୁନ ମୁଁ ତୁମକୁ ଏହିଭଳି ଭାବରେ ସମସ୍ତ ଜ୍ଞାନ ଦେଇଦେଲି ଗୃହ ଜ୍ଞାନ ଦେଲି ଗୃହତର ଜ୍ଞାନ ଦେଲି ଏବଂ ଗୃହତ୍ତମ ଜ୍ଞାନ ମଧ୍ୟ ଦେଲି ତେଣୁ ଆଉ ମୁଁ କହୁନି ତୁମେ ଯୁଦ୍ଧ କର ବୋଲି ତୁମେ ଯେଉଁଟା ଚାହୁଁଛ କର ତୁମେ ତ ବହୁତ କଥା କହିଲ ମୁଁ ଏମିତି କରିବି ସେମିତି କରିବି ସବୁ କହିଲ ଭିକ୍ଷା କରି ଚଳିବି ତାହେଲେ ବର୍ତ୍ତମାନ ତୁମକୁ ସବୁ ଜ୍ଞାନ ଦେଇଦେଲି ତୁମେ ଯେଉଁଟା ଚାହୁଁ ସେଇଟା କର ତେଣୁ ଅର୍ଜୁନ କହିଲେ ପ୍ରଭୁ ଆପଣ କୃପାରୁ ମୋର ମୋହ ଦୂର ହୋଇଯାଇଛି ନଷ୍ଟ ମୋହ ସ୍ମୃତି ବର୍ତ୍ତମାନ ମୋହ ସ୍ମୃତି ଫେରିପାଇଛି ତେଣୁ
ଚିତ୍ତଶୁନି କଥା ଶୁଣି ମୋର ଆଉ କ'ଣ ସନ୍ଦେହ ନାହିଁ, କରିସେ ବଚନ ତବ ମୁଁ ଆପଣଙ୍କର ଆପଣ ବଚନ ଯାହା କହିଛନ୍ତି ମୁଁ ସେଇଟା କରିବି। ଇଏ ହେଉଛି ବିଶ୍ୱାସ, ଶ୍ରଦ୍ଧା। ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ, ସୁଦୃଢ଼ ନିଶ୍ଚୟ। କୃଷ୍ଣେ ଭକ୍ତି କହିଲେ ସର୍ବକର୍ମକୃତ ହୁଏ, ଚୈତନ୍ୟ ଚରିତାମୃତରେ ତାକୁ କୁହାଯାଏ। ଶ୍ରଦ୍ଧା କହିଲେ ସୁଦୃଢ଼ ବିଶ୍ୱାସ, କ'ଣ ନା ଭଗବାନଙ୍କୁ ଯଦି ଆମେ ସେବା କରିବା। କୃଷ୍ଣେ ଭକ୍ତି କହିଲେ, କୃଷ୍ଣ ଭଗବାନଙ୍କର ଭକ୍ତି କଲେ ସର୍ବକର୍ମକୃତ, ଆଉ କିଛି କର୍ତ୍ତବ୍ୟ ରହିବ, ବାକି ରହିବ ନାହିଁ, ସବୁ କର୍ତ୍ତବ୍ୟ ସମ୍ପାଦନ ହେବ। ଯଥାତର ମୂଳ ନିଷେଚନ ତୃପ୍ୟନ୍ଦ୍ର ସ୍କନ୍ଦ ପୁରୁଷ ପ୍ରଶାଖା ପ୍ରାଣ ପହରା ଚତୁଚେନ୍ଦ୍ରିୟାଣ ତଥେବ ସର୍ବ ଅନୁମତି। ଏଇଟା ଚତୁର୍ଥ ସ୍କନ୍ଦ 31 ଅଧ୍ୟାୟରେ ନାରଦ ମୁନି ଏକଥା କହିଛନ୍ତି, ପ୍ରଚିତାମାନଙ୍କୁ କହିଛନ୍ତି। ଯେମିତି ଗଛର ମୂଳରେ ପାଣି ଦେଲେ ଗଛର ଶାଖା ପ୍ରଶାଖା ସମସ୍ତେ ସବୁକିଛି ପାଣି ପାଇଯାଆନ୍ତି, ଏବଂ ଆମେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛେ ପାକସ୍ଥଳୀକୁ ଯେତେବେଳେ ଖାଦ୍ୟ ଯାଉଛି ଶରୀର ସବୁ ଅଙ୍ଗପ୍ରତ୍ୟଙ୍ଗ ଖାଦ୍ୟ ପାଉଛନ୍ତି। ସେହିଭଳି ଭାବରେ ସର୍ବାହରଣ ଅଚ୍ୟୁତ ଇଜ୍ଞା, ଅଚ୍ୟୁତ ଭଗବାନଙ୍କର ଯେତେବେଳେ ଇଜ୍ଞା ବା ପୂଜା ହେଉଛି ବା ସେବା ହେଉଛି ସମସ୍ତଙ୍କ ପୂଜା ହେଇଯାଉଛି। ଆଉ ବାକି ଯେଉଁ ଆମର 6 ଗୁଣ ରହିଛି, ଦେବତାମାନଙ୍କ ପ୍ରତି, ଋଷିମାନଙ୍କ ପ୍ରତି, ଜୀବମାନଙ୍କ ପ୍ରତି, ବନ୍ଧୁବାନ୍ଧବମାନଙ୍କ ପ୍ରତି, ମନୁଷ୍ୟମାନଙ୍କ ପ୍ରତି, ପିତାମାତାଙ୍କ ପ୍ରତି, ଯେଉଁ 6 ଗୁଣ ରହିଛି, ଦେବର୍ଷି ଭୂତାର୍ଥ ନୁଣା ପିତୃଣା ନ କିଙ୍କର ନାୟ ଋଣୀଙ୍କ ରାଜ, ସିଏ ଆଉ କିଙ୍କର ବା ଋଣୀ ରହିବେ ନାହିଁ। କିଏ କେଉଁଟା କହୁଛନ୍ତି, କିନ୍ତୁ ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି ଏ 6 ଗୁଣ କହ, ଦେବର୍ଷି ଭୂତାର୍ଥ ନୁଣା ପିତୃଣା, ଦେବତାମାନେ ଋଷିମାନେ ଭୂତ ଆର୍ତ ନୁଣା ପିତୃଣା, ଏ 6 ଋଣ ସମସ୍ତଙ୍କ ରହିଛି। ତେଣୁ ନଙ୍କର ନାୟ ଋଣୀଚ ରାଜ ଗତ ମୁକୁନ୍ଦ ପରିହୃତ କର୍ତ୍ତମ, ଏଇଟାକୁ ଇଏ କହିଛନ୍ତି କିଏ, 21 ସ୍କନ୍ଦରେ ରାଜା ନିମିଙ୍କୁ ନବଯୋଗେନ୍ଦ୍ର କହିଛନ୍ତି ଏସବୁ। ତେଣୁ ସେ ରାଜନ ଶବ୍ଦ ବ୍ୟବହାର କରାଯାଇଛି, ହେ ରାଜା ଆଉ ଜଣେ ଋଣୀ ରହିବ ନାହିଁ ବା କିଙ୍କର ରହିବନି କାହାର, ଯଦି ଭଗବାନ ମୁକୁନ୍ଦଙ୍କର ସେବାରେ ନିଯୁକ୍ତ ରହିବ। ଏଇସବୁ 6 ଋଣରୁ ସେ ମୁକ୍ତ ହେଇଛି, ଦେବଶ୍ରୀ ଉତ୍ତାପ୍ତ ନୁଣା ପିତୃଣା ନ କିଙ୍କର ନାୟକ ଗୁଣିଙ୍କ ରାଜନ ସର୍ବାତ୍ମନାଦ ଶରଣମ ଶରଣ୍ୟମ, ଭଗବାନ ହେଉଛନ୍ତି ଏକମାତ୍ର ଆଶ୍ରୟ ବସ୍ତୁ, ସେ ସମସ୍ତଙ୍କୁ ଶରଣ ପ୍ରଦାନ କରୁଛନ୍ତି, ସେ ହିଁ ଶରଣ ପ୍ରଦାନ, ଆଉ କେହି ଶରଣ ଦେଇପାରିବେନି ଆମକୁ। ଆମର ଭାଗବତ ବର୍ଣ୍ଣନା କରାଯାଇଛି ଯେ ଜଣେ ଏଇ ଯେଉଁ ଭବସାଗର ପାର ହେବା ପାଇଁ ଯଦି ଭଗବାନ ପାଦପଦ୍ମର ଆଶ୍ରୟ ନ ନେଇକିରି ଗୋଟେ କୁକୁର ନାଙ୍କଟ ଧରି ଭବସାଗର ପାର ହେବ ଚାହିଁବ, ତାହେଲେ କ'ଣ ହେବ? ଭାଗବତ କେଉଁଠି 6 ସ୍କନ୍ଦରେ ଏକଥା ଦେବତାମାନେ କହିଛନ୍ତି, ଅଭିସ୍ମିତାଂ ପରିପୂର୍ଣ୍ଣ କାମ ସ୍ୱନୈବ ଲାଭେନ ସମମ ପ୍ରଶାନ୍ତଂ ବିନା ବଶବର୍ତ୍ତ ପରମ୍ବି ବାଳିସ ସୋ ଲାଙ୍ଗୁଡ଼େଇ ନାହିଁ କୀର୍ତ୍ତିଛନ୍ତି। ସୋ ଲାଙ୍ଗୁଡ଼େଇ କୁକୁର ଲାଙ୍ଗୁଡ଼େ ଧରି କିଏ ସେମିତି ବାହାରି ପାରିଲେଣି? ତେଣୁ ପ୍ରଭୁ ଆପଣଙ୍କର ସାହାଯ୍ୟ ନ ନେଇକି, ଆପଣଙ୍କ ଆଶ୍ରୟ ନ ନେଇକିରି ଯେଉଁମାନେ ଅନ୍ୟର ଆଶ୍ରୟ ନିଅନ୍ତି ସେ କୁକୁର ନାଗଠୁ ଧରି ସିନ୍ଧୁ ପାର ହେବା ଭଳି ସେମାନେ ପାର ହେଇପାରିବେ ନାହିଁ। ଭଗବାନ ହେଉଛନ୍ତି ଏକମାତ୍ର ଶରଣୀୟ ବସ୍ତୁ, ସେହି ପ୍ରକୃତିରେ ଶରଣ ପ୍ରଦାନ କରିବେ, ସେହି ପ୍ରକୃତିରେ ଆଶ୍ରୟ ଦାତା ରଖିଛନ୍ତି। ବିଶ୍ୱାସ ଗୁପ୍ତତେ ବରଣ ତଥା ଷଡ଼ଙ୍ଗା ଶରଣଗତି ରହିଛି, ତା ଦେହରେ ଗୋଟିଏ ହେଉଛି ଏଇଟା ଯେ ଭଗବାନ ନିଶ୍ଚିତ ଭାବରେ ଆମେ ରକ୍ଷା କରିବେ, ରଖିଛନ୍ତି ବିଶ୍ୱାସ, ଏ ବିଶ୍ୱାସ ଆମେ କରିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ଭଗବତ ଗୀତା ଆରମ୍ଭରୁ ଅତ୍ୟପର୍ଯ୍ୟ ସଂକ୍ଷେପରେ କହିଲେ, ଆସ୍ତେ ଆସ୍ତେ ଆମେ ସେ ପାଠ କରିବା। କିନ୍ତୁ ଆମର କଥାକୁ ବିଶ୍ୱାସ ପୂର୍ବରୁ ଆମେ ପଚାରିବା କାହାର କିଛି ସନ୍ଦେହ ରହିଲା ବା କିଛି କହିବା ପାଇଁ ଚାହୁଁଛନ୍ତି, କିଛି ଆଡ଼ିସନ ଦେବା କରିବା ପାଇଁ, କିଛି ରିମାର୍କ ଦେବା ପାଇଁ, ବା କିଛି ପ୍ରଶ୍ନ ରହି ସନ୍ଦେହ ରହିଛି ତା କୃତକର୍ମା ହେଉଛନ୍ତି ଭଗବାନ କୃଷ୍ଣଙ୍କର ଯାଦବ ସୈନ୍ୟ ଥିଲେ, କିନ୍ତୁ ଯେତେବେଳେ ଯୁଦ୍ଧ ଆରମ୍ଭ ପୂର୍ବରୁ ଦୁର୍ଯ୍ୟୋଧନ ଏବଂ ଅର୍ଜୁନ ଯାଇ ପହଞ୍ଚିଥିଲେ, ଏ ଘଟଣା ଜାଣିଛନ୍ତି? ଏଇଟା ଯୁଦ୍ଧ ଆରମ୍ଭ ପୂର୍ବରୁ ଏଇଟା ଉଦ୍ୟୋଗ ପର୍ବରେ ଆସିବ, ଉଦ୍ୟୋଗ ପର୍ବରେ ଏଇଟା ରହିଛି। ଯୁଦ୍ଧ ଆରମ୍ଭ ପୂର୍ବରୁ ଦୁର୍ଯ୍ୟୋଧନ ଏବଂ ଅର୍ଜୁନ ଯାଇ ପହଞ୍ଚିଲେ ଭଗବାନ ପାଖରେ, ଯୁଦ୍ଧ ହେବ ତେଣୁ କିଏ ସାହାଯ୍ୟ ଦରକାର ନା, ସାହାଯ୍ୟ ମାଗିବାକୁ ଯାଇଛନ୍ତି। ତେଣୁ ଆଗ ଦୁର୍ଯ୍ୟୋଧନ ଆସିଲେ ଭଗବାନ ଜାଣିଛନ୍ତି, ଭଗବାନ ଶୋଇଲା ଭଳିଆ କରୁଛନ୍ତି, ଆଖି ବୁଝିକି ଶୋଇପଡ଼ିଲା ଭଳିଆ ରହିଛନ୍ତି। ଭଗବାନ ସବୁ ସବୁବେଳେ ଯୋଗ ନିଦ୍ରାରେ ଭଗବାନ ରହିଛନ୍ତି ନା, ସବୁ ଜାଣନ୍ତି, ଯୋଗ ନିଦ୍ରାରେ ଥିଲେ ମଧ୍ୟ ସେ ଜାଣନ୍ତି ସବୁ କିଛି। ତେଣୁ ଦୁର୍ଯ୍ୟୋଧନ ତାଙ୍କର ସମ୍ମୁଖୀ ହେବେ ନାଇଁକି, ତାଙ୍କର କନ୍ୟା ଲକ୍ଷ୍ମଣ ବିବାହ କରିଥିଲେ ନା ସାଙ୍ଗ,
ତେଣୁ ସେ କ'ଣ କରେ ନା ଭଗବାନ ଯେଉଁ ସୟନ କରିଛନ୍ତି ତାଙ୍କ ମସ୍ତକ ପାଖରେ ଗୋଟେ ଥିଲା ଆସନ ଥିଲା ସେଠି ବସିଗଲେ। ତାପରେ ଅର୍ଜୁନ ଆସିଲେ, ଅର୍ଜୁନ ଆସି ଦେଖିଲେ ଭଗବାନ ସୟନ କରିଛନ୍ତି ତ ଭଗବାନ ପାଦପଦ ବସି ସେଠି ବସିଛନ୍ତି। ତେଣୁ ଭଗବାନ ଯେତେବେଳେ ତାଙ୍କର ଡ୍ରାମା ଆରମ୍ଭ ହେଲା ଚକୁ ଖୋଲିଲେ ଦେଖିଲେ ଅର୍ଜୁନ କି ଅର୍ଜୁନ ତୁମେ କେତେବେଳେ ଆସିଲ, ସେତେବେଳେ ସାଙ୍ଗେ ସାଙ୍ଗେ ଦୁର୍ଯ୍ୟୋଧନ କହୁଛନ୍ତି କ'ଣ ଦ୍ୱାରକା ଦେଇଛି ମୁଁ ମୋତେ ଆସ ତମେ ବି ଆସ କିନ୍ତୁ ମୁଁ ଅର୍ଜୁନ ପ୍ରଥମେ ଦେଖିଲି। ତେଣୁ ଅର୍ଜୁନଙ୍କୁ ପ୍ରଥମେ ପ୍ରଥମେ ପଚରାଯିବ କ'ଣ ସେ ଚାହୁଁଛନ୍ତି ନା ଦ୍ୱାରକା ଦେଇଛି ମୁଁ ଆଗରୁ ଆସିଛି ହେଲେ ମଧ୍ୟ ସେ ସମାନ ନା ସେ ତାଙ୍କୁ ପଚରାଯିବ। ତେଣୁ ଦୁର୍ଯ୍ୟୋଧନ ଚିନ୍ତା କରୁଛନ୍ତି ଅର୍ଜୁନ କ'ଣ ହୋଇପାରିବ। ଭଗବାନ କହିଦେଲେ ମୁଁ ପ୍ରତିଜ୍ଞା କରିଛି ଯେ ଅସ୍ତ୍ର ଧାରଣ କରିବି ନାହିଁ। ତେଣୁ ମୋର ଯେଉଁ ସୈନ୍ୟମାନେ ଅଛନ୍ତି ଯାଦବ ସୈନ୍ୟମାନେ ଅଛନ୍ତି ଜଣେ ଚାହିଁଲେ ସେଇଟାକୁ ନେଇପାରିବ ନହେଲେ ମୁଁ ତ ଯୁଦ୍ଧ କରିବି ନା ମୋତେ କାହିଁକି ନେବ। ତେଣୁ ଅର୍ଜୁନ ପଚାରେ ତମର କ'ଣ ଚଏସ୍ଟା କୁହ ତା ଦୁର୍ଯ୍ୟୋଧନ ଭାବୁଛନ୍ତି ଯଦି ଅର୍ଜୁନ ଯଦି ମାଗିଦେବ ସୈନ୍ୟ ଗଲା ତାହେଲେ ମୋର ଆଉ ବେକାର ହୋଇଯିବ ସେମିତି। କିନ୍ତୁ ଅର୍ଜୁନ ଚାହୁଁଛନ୍ତି କ'ଣ ପ୍ରଭୁ ମୋର ଆପଣ ହିଁ ଦରକାର ମୋର ସୈନ୍ୟ କ'ଣ ଦରକାର ଆପଣ ଥିଲେ ମୁଁ ସବୁ ଯୁଦ୍ଧ କରିପାରିବି କିଛି ଅସୁବିଧା ନାହିଁ। ତେଣୁ ଭଗବାନ ସେ ମାଗିଲେ ତେଣୁ ଯେତେବେଳେ ଠିକ କହିଦେଲେ ଦୁର୍ଯ୍ୟୋଧନ କହୁଛନ୍ତି ଦରକାର ଦେଇଛି ଆମେ ବର୍ତ୍ତମାନ ଯାଉଛୁ ସୈନ୍ୟ ନେଇକି ସୈନ୍ୟ ନେଇକି ଯାଆନ୍ତି ସେ ତ ବହୁତ ମନ ଖୁସି ଦୁର୍ଯ୍ୟୋଧନଙ୍କର ସୈନ୍ୟ ପାଇଗଲେ ସେତେ କୃତବର୍ମା ଥିଲେ କୃତବର୍ମା ହେଉଛନ୍ତି ଯାଦବମାନଙ୍କ ସୈନ୍ୟ କୃତବର୍ମା ଏବଂ ଅକ୍ରୁର ଏମାନେ ଯେତେବେଳେ ଭଗବାନ ବିବାହ କଲେ କାହାକୁ ଯେଉଁ କାହାକୁ ଯେଉଁ ବିବାହ କଲେ ନା ଯେଉଁ ସମତମଣି ସତ୍ରାଜିତ୍ର କନ୍ୟା ସତ୍ୟଭାମା ସତ୍ୟଭାମା ଯେଉଁ ବିବାହ କଲେ ଅକ୍ରୁର ସତ୍ୟଧନ ପ୍ରବର୍ତ୍ତିଲେ କହିଲେ ସିଏ ଆମର ତାଙ୍କର ପିତା ସତ୍ରାଜିତ ସେ ସୂର୍ଯ୍ୟ ପୂଜା କରୁଥିଲେ ସୂର୍ଯ୍ୟପୂଜା କରିକିରି ସତ୍ରାଜିତ ସୂର୍ଯ୍ୟପୂଜା କରି ଗୋଟେ ସମତନ ମଣି ବସ୍ତ୍ର ପାଇଥିଲେ ଯେଉଁ ମଣିକି ଯେତେବେଳେ ସେ ଧାରଣ କରି ଯାଉଛନ୍ତି ସେମାନେ ଭାବେ ସୂର୍ଯ୍ୟଦେବ ଆସୁଛନ୍ତି ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଜାଣିଛନ୍ତି ସତ୍ରାଜିତ ବୋଲି ସେ ଯେଉଁ ମଣିଟା ଥିଲା ସେ ମଣିଟା ଦିନକୁ 77 kg ସୁନା ଦେଉଛି 800 ସୁନା 77 kg। ତେଣୁ ଏଇଟା ଯେତେବେଳେ ଭଗବାନ ଚାଲିଗଲେ ସେ ସମୟରେ ଯେତେବେଳେ ବାରଣାବ୍ରତରେ ସମସ୍ତେ ଜାଣିଲେ ଯେ ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି ପାଣ ତ ପଠାଇଥିଲେ ନା ସବୁ ଯେଉଁ ଘରେ ରଖିକି ହେଇଗଲା। ତେଣୁ ଭଗବାନ କୃଷ୍ଣ ବଳରାମ ଦୁଇଜଣରେ ଯାଇଛନ୍ତି ସେଇଠି ସେହି ସମୟରେ ଏ କୃତବର୍ମା ଏବଂ ଅକ୍ରୁର ସିଏ ତାଙ୍କୁ ଉସ୍କେଇଲେ ସତ୍ୟଧନକୁ ଉସ୍କେଇଲେ ଯେ ସିଏ ସତ୍ୟରାଜିତ ଆମକୁ ତାଙ୍କର କନ୍ୟାଙ୍କୁ ବିବାହ ଦେବା ପାଇଁ ଚାହୁଁଥିଲେ କିନ୍ତୁ କୃଷ୍ଣଙ୍କୁ ବିବାହ ଦେଇଦେଲେ ଯେ ସମତମଣି ତାକୁ ତାକୁ ହତ୍ୟା କରି ତାକୁ ସତ୍ୟମଣି ହିଁ ଆସ ତେଣୁ ସେ ଯାଇକିରି ସତ୍ୟଧନ ତାକୁ ହତ୍ୟା କରି ସତ୍ୟରାଜିତ ହତ୍ୟା କରି ଘିନି ଆସିଥିଲେ ପ୍ରହସନ ପଳେଇକି ଆସିଥିଲା ଇଏ ନା ସେ ମଣି ନେଇକି ଯାଇଥିଲେ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ ସେହି ସମୟରେ ସେଇଟା ସେ ଜାମ୍ବବାନ ନେଇଥିଲେ ଜାମ୍ବାନ ଦେଇ ଭଗବାନ ଯାଇକିରି ତାଙ୍କୁ ଉଦ୍ଧାର କଲେ ଜାମ୍ବବତୀ ବିବାହ କରିକି ଆସିଲେ। ତାପରେ ହଁ ସେଥିପାଇଁ ଅକ୍ରୁର ପଳେଇ ଯାଇଥିଲେ କାଶୀକି ପଳେଇ ଯାଇଥିଲେ ଏବଂ ସେଠି ସେ ବହୁତ ଦାନ ଧର୍ମ କରୁଥିଲେ ବହୁତ କଥା ରହିଛି। କିନ୍ତୁ ଏଇ ଗୋଟା କଥା ଯେ ଅକ୍ରୁର କାହିଁକି ଏଭଳି କଲେ ଏ ବଡ଼ ଗୋଟାଏ କଥା କାରଣ କୁହାଯାଏ ଯେ ଯେଉଁ ଗୋପୀମାନଙ୍କୁ ଯାଇଥିଲେ ଯେଉଁ ଭଗବାନ କୃଷ୍ଣଙ୍କୁ ଆଣିବା ପାଇଁ ଯାଇଥିଲେ ମଥୁରାରୁ ବୃନ୍ଦାବନକୁ ଯାଇଥିଲେ ଗୋପୀମାନଙ୍କୁ ଆଉ କିଛି କହିଲେ ନାହିଁ ଗୋପୀମାନେ କନ୍ଦନ କରୁଥିଲେ କ'ଣ ଗୋବିନ୍ଦ ଦାମୋଦର ମାଧବ ଏଥିପାଇଁ କ୍ରନ୍ଦନ କରୁଥିଲେ ସେମାନେ କିନ୍ତୁ ତାଙ୍କ କ୍ରନ୍ଦନ ନ ଶୁଣିକିରି ସେ କୃଷ୍ଣ ବଳରାମ ନେଇ ପଳେଇ ଆସିଲେ ତେଣୁ ଗୋପୀମାନଙ୍କର ଗୋଟେ ଅଭିଶାପ ପଡ଼ିଲେ। ତେଣୁ ଅକ୍ରୁର ଭଳି ଅକ୍ରୁର ହେଉଛନ୍ତି ଅଭିବନ୍ଦନେ ଯେଉଁ 9 ରଙ୍ଗ ଅଛି ଭକ୍ତିର ବନ୍ଦନାରେ ସେ ହେଉଛନ୍ତି ଆଚାର୍ଯ୍ୟ ଏତେ ଉନ୍ନତ ସ୍ଥିତିରେ ଥିଲେ ତଥାପି ସେ ଏଇଭଳି ଭାବରେ କାର୍ଯ୍ୟ କରିଥିଲେ ଭଗବାନ ସହିତ କିଛି ଦଣ୍ଡ ଦେଇନାହାନ୍ତି କିନ୍ତୁ ସେ ଭଗବାନଠାରୁ ଦୂରେଇ ଯାଇଥିଲେ ଦ୍ୱାରକା ଦୂରେଇ ଯାଇ କାଶୀରେ ରହିକି ଦିନ ରହିଥିଲେ ଏଭଳି ଭାବରେ ବହୁତ କଥା ରହିଛି। ହଁ ସମାନ ହଁ ସେତେବେଳେ 90 ବର୍ଷ ହେଇଗଲାଣି କୃଷ୍ଣଙ୍କୁ, ମହାଭାରତ ଯୁଦ୍ଧରେ 90 ବର୍ଷ ହେଇଗଲାଣି ତାଙ୍କୁ କୃଷ୍ଣଙ୍କୁ। ହଁ, ତାପରେ 35 ବର୍ଷ ସେମାନେ ରହିଥିଲେ, 35 ବର୍ଷ ତାପରେ 35 ବର୍ଷ ପରେ, କାରଣ ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା ସେ ସମୟରେ ବିଦୁରକୁ ଯେହେତୁ ଦୁର୍ଯ୍ୟୋଧନ ବହୁତ ତିରସ୍କାର କରିଥିଲେ, ବିଦୁର ପଳିଯାଇଥିଲେ। ସେ 35 ବର୍ଷ କାଳ କ'ଣ ତୀର୍ଥ ପର୍ଯ୍ୟଟନ କରାଯାଇଥିଲେ, ସେ ଯେତେବେଳେ ଆସିଲା ବେଳକୁ ସେତେବେଳେ ଯୁଦ୍ଧ ସରି ସବୁ ସରିଲାଣି, ଭଗବାନ ବି ଚାଲିଗଲାଣି, 35 ଇୟର୍ସ ହେଇଗଲାଣି ସେତେବେଳେ, ମାନେ 35 ବର୍ଷ ପରେ ଭଗବାନ ସେତେବେଳେ ଇଏ ଲୋକ ଛାଡ଼ି 125 ବର୍ଷ ପାଖାପାଖି ଭଗବାନ ଏଠି ରହିଥିଲେ। ତେଣୁ 35 ବର୍ଷ କାଳ ଏଇ ଘଟଣା ହେଇଥିଲା। ରାଜ୍ୟ ହେଲା ପରେ ପାଣ୍ଡବମାନେ ଇଏ କରିଥିଲେ, ରାଜ୍ୟ ଶାସନ କରିଥିଲେ, କରୋନା କରିଥିଲେ। ଦ୍ୱାରକା ଲୀଳା ପରେ ନା, ମା ଦ୍ୱାରକା ଲୀଳାରେ ସବୁ ତ ଭଗବାନ ବିବାହ କରିଛନ୍ତି ନା, ଭଗବାନ ବିବାହ ହେଲା ଦ୍ୱାରକାରେ, ମଥୁରାରେ ବିବାହ କରିନାହାନ୍ତି ଭଗବାନ, ତାହା ବିବାହ ହେଇ ସବୁ ଦ୍ୱାରକାରେ। ଦ୍ୱାରକା ପ୍ରଥମେ ବିବାହ କଲେ ରୁକ୍ମିଣୀକୁ ବିବାହ କଲେ, ତାପରେ ଜାମ୍ବବତୀଙ୍କୁ ବିବାହ କଲେ, ହଁ ସେଇଠି ବିବାହ ଦ୍ୱାରକାରେ ବିବାହ ସବୁ ହେଇଛି। ମଥୁରାରେ ତ ଖାଲି ବର୍ଷ ବର୍ଷ ଯୁଦ୍ଧ କଲେ ଆସିକି ଇଏ ଜରାସନ୍ଧ ଯୁଦ୍ଧ କଲେ, ଭଗବାନ ସେଠୁ ପଳେଇଗଲେ, ସେ ଦ୍ୱାରା ରାତାରେ ପଳେଇଗଲେ, ରାତିରେ ସବୁ ଶୋଇଥିଲେ ମଥୁରାବାସୀମାନେ, ସକାଳୁ ଉଠିଲା ଯେତେବେଳେ ଦ୍ୱାରକାରେ ସବୁ ପଳେଇଥିଲେ, ରାତାରାତି ବିଶ୍ୱକର୍ମା ନିର୍ମାଣ କରିଥିଲେ ସେ ଯେଉଁ ଦ୍ୱାରକା, ତା ପୂର୍ବରୁ ବିଭାଗ ସବୁ ହେଇଛି। ସେତେବେଳେ ଭଗବାନ ଯେତେବେଳେ ଯୁଦ୍ଧ କରୁଥିଲେ, ମହାଭାରତ ଯୁଦ୍ଧକୁ ଆସିଥିଲେ, ସେ ସମୟରେ ତାଙ୍କର ପୁତ୍ର ହେଉଛନ୍ତି ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନର ପୁତ୍ର ହେଉଛନ୍ତି ଅନିରୁଦ୍ଧ, ଅନିରୁଦ୍ଧଙ୍କ ପୁତ୍ର ହେଉଛନ୍ତି କିଏ ବଜ୍ର, ବଜ୍ରନାଥ। ତେଣୁ ଏସବୁ ଲୀଳା ବଜ୍ରନାଥ, ଭଗବାନ ଚାଲିଗଲା ପରେ ବଜ୍ରନାଥ ମଥୁରାରେ, ଅର୍ଜୁନ ଆଣି ମଥୁରାରେ ତାଙ୍କୁ ସ୍ଥାପନ କଲେ, ତାପରେ ସେଠି ସବୁ ଶାସନ ଚାଲିଲା। ମଥୁରାରେ ଦ୍ୱାରକା ଧ୍ୱସ ହେଇଗଲା ତ, ଭଗବାନ ଚାଲିଗଲା ପରେ ଦ୍ୱାରକା ନଷ୍ଟ ହେଇଗଲା। କେଉଁଟା, ହଁ ଶ୍ରୀକୃଷ୍ଣରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ତ ଦଶମ ସ୍କନ୍ଧ ସବୁ ରହିଛି, ଭାବ ରହିଛି ଦଶମ ସ୍କନ୍ଧ। ବଜ୍ରନାଥ କଥାଟା ନାହିଁ, ବଜ୍ରନାଥ କଥା ନାହିଁ, ସେଇଟା ଖାଲି 15 ଅଧ୍ୟାୟରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଅର୍ଜୁନ ବହୁତ ମନ ଦୁଃଖରେ ଆସିଥିବେ, ଯୁଧିଷ୍ଠିର ପଚାରିବେ କ'ଣ ପାଇଁ ତୁମେ ମନ ଦୁଃଖ କରୁଛ, ସେତେବେଳେ ସେ କହିବେ ନା, ବଞ୍ଚିତ ହୁଅ ମହାରାଜ ହରିଣା ବନ୍ଧୁରୂପିଣା ଯେନ ମେ ଆପଣ ତେଜ ଦେବ ବିସ୍ମାପନ ମହତ। ଏଇଟା ଅନ୍ୟ ପୁରାଣମାନଙ୍କର ବର୍ଣ୍ଣନା କରାଯାଇଛି। ଏ ବିସ୍ତାର ଭଗବାନଙ୍କର ଯେଉଁଟା ତିରୁଭାବଟା ବିସ୍ତାର ଭାବେ ବର୍ଣ୍ଣନା କରାଯାଇନି କାହିଁକି ନା, ଏଇସବୁ ଭକ୍ତମାନେ ଶୁଣିଲେ ତାଙ୍କ ମନ ଦୁଃଖ ହେବ। ଜଣେ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କର ଭାଷାରେ କହୁଛନ୍ତି, ଭଗବାନଙ୍କ ଆବିର୍ଭାବଟା ଯେଉଁଭଳି ଭାବରେ ଆମେ କାଲି ଶୁଣିବା, ବଳଦେବଙ୍କ ଆବିର୍ଭାବ, ଜନ୍ମାଷ୍ଟମୀ ଆସେ ଭଗବାନ କୃଷ୍ଣଙ୍କର ଆବିର୍ଭାବ, ଏ ଯେଉଁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଭଗବାନ ତିରୁଭାବଟା ବିସ୍ତାର ଭାବେ ବର୍ଣ୍ଣନା କରାଯାଏନି କାହିଁକି ନା, ଏଇଟା ଶୁଣିଲେ ଭକ୍ତମାନେ ମନ ଦୁଃଖ କରିବେ, ତାଙ୍କର ଦୁଃଖ ହେବ, ତେଣୁ ସେଇଟାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଏ, ବହୁତ ସଂକ୍ଷେପରେ ବର୍ଣ୍ଣନା କରାଯାଏ। ଏଇଟା ଆବିର୍ଭାବଟା ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି, ସଂକ୍ଷେପଟା ତିରୁଭାବଟା ସଂକ୍ଷେପରେ ବର୍ଣ୍ଣନା କରାଯାଏ। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାହି ଗୌର ପ୍ରମାଣନ୍ତେ। ଜୟ ଶ୍ରୀ ପ୍ରଭୁପାଦ ମହାରାଜ।